वासुदेवाय श्रीमद्भागवतम तृतीय स्कंद एकादश अध्याय श्लोक 23 निशावसाना आरब्ध लोककल्प अनुवर्तते जावत् दीनं भगवतो मनोन् भुञ्जन् चतुर्दश निशावसान आरब्धो लोककल्पो अनुवर्तते यावद्दिनं भगवतो मनोर्भुञ्जात् चतुर्दश निशावसान आरब्धो लोककल्प अनुवर्तते यावद्दिनं भगवतो शब्दान्वाद निशा रात्रि अवसाने से सरे आरब्ध आरंभ लोककल्प पूर्ण त्रिलोकर सृष्टि अनुवर्तते चाले जावत जे पर्यंत दीनं दिवसकाल भगवतः श्री ब्रह्मा जी कर मनोन मनुगण भुञ्जन् विद्यमान रहे चतुर्दश 14 श्लोक अनुवाद यह परे रात्रि शेष हेले पुणी लोक सृष्टि कार्य आरंभ हुए एवं तहा चतुर्दश मनुकर मानव जातिर पिता मानकर जीवन काल व्यापी चले से पर्यंत ब्रह्मांकर दिन होइथाय भावार्थरे श्लोकपद महाराज कहुछन्ति जे प्रत्येक मनुकर जीवन काल शेषे क्षुद्र धरणर प्रलय मध्य हुए तेणु ये भाव मनु विषय कहु एकादश सर्वप्रथमे मंदिर मुख्य शिपात प्रतरब्द पाद पद्म प्रणति नवेदन कर आम ये तृतीय स्कंद एकादश अध्याय दी श्लोक आलोचना करवा तेणु ये समय काल निरूपण कर एकादश अध्याय केूक्ष्म काल देख ये चिंता करें गोटे सेकेंड एक कहले गोटे सेकेंड समय सरी जा किंतु ताकू गणना कर प्रभुपाद महाराज लिखिं गोटे त्रुटि 8x13,500 सेकेंड गोटे बेध 8x135 सेकेंड एक लव 8x45 सेकेंड 8x45 1x11 सेकेंड 1x11 पाखापाखि ये हूँ सी 8x45 हो तो 1x6 हम भितर कि गोटे स्थान लिखाई था गोटे लव हूँ 1x11 भाग भागे गोटे सेकेंड हाँ हाँ कि 8x45 लिखाई ना के लव मात्र साधु संगे सर्वसिद्धि कह से लव मात्र साधु संग ये हिसाब से कह 8x45 सेकेंड 45 गोटे सेकेंड रही चिंता कर एक क्षण हूँ 8x5 सेकेंड तेणु एत क्षुद्र परिमाण मपा जापे आम वैदिक हिसाब से मापरे ये भाव में अति सूक्ष्म ସମୟ ମଧ୍ୟ ମପାଯାଉଛି। ତେଣୁ ଏଇ ଯେଉଁ କାଳ ଏଇଭଳି ଭାବରେ ସମୟ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମୟର ପରିବର୍ତ୍ତନ ହେଉଛି, କାଳ ପରିବର୍ତ୍ତନ ହେଉଛି, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ଏଇଭଳି ଭାବରେ କାଳର ଗତି ଚାଲିଛି। ଏ ଭୌତିକ ଜଗତରେ ଏ କାଳର ରହିଛି, କାଳ ସ୍ମି ଲୋକକ୍ଷୟକୃତ ପ୍ରବୁଦ୍ଧ ବୋଲି ଭଗବତ ଗୀତାରେ ଭଗବାନ କହିଛନ୍ତି। ସେଟା କାଳ ଯେ ପ୍ରପଞ୍ଚ, ଏ ଭୌତିକ ଜଗତ ପ୍ରପଞ୍ଚ ବୋଲି କୁହାଯାଉଛି, କାହିଁକିନା ଏଠି ପାଞ୍ଚଟି ଜିନିଷ ରହିଛି। ଏଠି ହେଉଛି ପ୍ରଥମ ହେଉଛି ଯେ ଈଶ୍ୱର ବା ଭଗବାନ ଏଠି ନିୟନ୍ତ୍ରଣକାରୀ ରୂପରେ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଅଛନ୍ତି, ପରମାତ୍ମା ରୂପରେ ରହିଛନ୍ତି ଈଶ୍ୱର। ଏବଂ ଏଠି ରହିଛନ୍ତି ଜୀବ ଅଛନ୍ତି, ଆମେ ସବୁ ଜୀବ। ଏବଂ ଏଠି ପ୍ରକୃତି ରହିଛି, ଏ ଭୌତିକ ଜଗତ ଯେଉଁ ପ୍ରକୃତି ରହିଛି, ତ୍ରିଗୁଣାତ୍ମକ ପ୍ରକୃତି, ସତ୍ତ୍ୱ ରଜ ଏବଂ ସ୍ତମ, ଏ ତିନି ଗୁଣର ପ୍ରକୃତି ଏଠି ରହିଛି। ଏବଂ ଏଠି କାଳ ରହିଛି, ଏହି କାଳ କଥା ବର୍ଣ୍ଣନା କରାଯାଉଛି। ଏଠି କାଳ କେମିତି ବର୍ତ୍ତମାନ ଗୋଟିଏ କାଳ ପୁଣି ପଳେ ଅତୀତ ହୋଇଯାଉଛି, ପୁଣି ବର୍ତ୍ତମାନଟା ଆସୁଛି, ଭବିଷ୍ୟତରେ ବର୍ତ୍ତମାନ ଉପରେ ଆସୁଛି, ପୁଣି ଭବିଷ୍ୟତ କାଳ ରହିଛି। ଏଇଭଳି ଭାବରେ ଭୌତିକ ଜଗତରେ ପ୍ରପଞ୍ଚ ଏଠି କାଳର ପ୍ରଭାବ ରହିଛି। ଏବଂ ଆଉ ଗୋଟିଏ ହେଉଛି କର୍ମ, ଏଠି ସମସ୍ତେ କର୍ମରେ ପ୍ରବୃତ୍ତ ରହୁଛନ୍ତି, କର୍ମଫଳ ଭୋଗ କରିବା ପାଇଁ ସମସ୍ତେ କର୍ମରେ ପ୍ରବୃତ୍ତ ରହୁଛନ୍ତି, ଅଧିକାଂଶ ଲୋକ ଏହି କର୍ମରେ ପ୍ରବୃତ୍ତ ରହୁଛନ୍ତି। ତେଣୁ ଏଇଭଳି ଭାବରେ ଭୌତିକ ଜଗତକୁ ପ୍ରପଞ୍ଚ ବୋଲି କୁହାଯାଉଛି। ଭଗବାନଙ୍କୁ ଆମର ଗତକାଲି ଥିଲା, ଗତ ପରଦିନ ଥିଲା ବା ମନ୍ଦିରରେ ଭାଗବତ ଦଶମ ସ୍କନ୍ଦ 14:37 ଶ୍ଳୋକରେ ବ୍ରହ୍ମା ଭଗବାନଙ୍କୁ ଏହିଭଳି ଭାବରେ ପ୍ରାର୍ଥନା କରିଛନ୍ତି, ପ୍ରପଞ୍ଚ ନିଷ୍ପ୍ରପଞ୍ଚୋପି। ଭଗବାନ ଯେଉଁ ଆସନ୍ତି ସେ ନିଷ୍ପ୍ରପଞ୍ଚ, ସେ ଏ ପ୍ରପଞ୍ଚର ଜଗତର ଉର୍ଦ୍ଧ୍ୱରେ ଯେଉଁ ପାଞ୍ଚଟି ଜିନିଷ ରହିଛି ସେଠି ସେ ପାଞ୍ଚଟି ଜିନିଷ ନଥାଏ, ନିଷ୍ପ୍ରପଞ୍ଚ। ଏଠି ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ଅଛନ୍ତି, କିନ୍ତୁ ସେଠି ଭଗବାନ ସ୍ୱୟଂ ବିରାଜିତ। ଏଠି ଯେଉଁ ଜୀବ ରହିଛନ୍ତି, ଏଠି ଜୀବମାନେ ହେଉଛନ୍ତି ନିତ୍ୟବଦ୍ଧ ଜୀବ, କିନ୍ତୁ ସେଠି ହେଉଛନ୍ତି ସବୁ ନିତ୍ୟ ମୁକ୍ତ ଜୀବ। ଏବଂ ଏଠି ଯେଉଁ ପ୍ରକୃତି ରହିଛି, ଏ ପ୍ରକୃତି ରହିଛି ତ୍ରିଗୁଣାତ୍ମିକା ପ୍ରକୃତି, ତ୍ରିଗୁଣାତ୍ମିକା ପ୍ରକୃତି ସତ୍ତ୍ୱ ରଜ ତମ ତ୍ରିଗୁଣ ରହିଛି ପ୍ରକୃତିରେ, କିନ୍ତୁ ସେଠି ଯେଉଁ ନିଷ୍ପ୍ରପଞ୍ଚ ସେଠି ରହୁଛି ସଚ୍ଚିଦାନନ୍ଦମୟ ପ୍ରକୃତି, ଶୁଦ୍ଧ ସତ୍ତ୍ୱ ପ୍ରକୃତି। ତେଣୁ ସେହିଭଳି ଭାବରେ ଏଠି ଯେଉଁ କାଳ ରହିଛି ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ, ସେଠି ରହୁଛି ନିତ୍ୟ ବର୍ତ୍ତମାନ, କାଳର ପ୍ରଭାବ ସେଠି ନାହିଁ, ଏଠି କାଳର ପ୍ରଭାବ ରହିଛି। କାଳର ପ୍ରଭାବ ମଧ୍ୟ ସେମାନଙ୍କ ପାଖରେ ଅଛି ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ତାଙ୍କ ପାଇଁ କାଳର ପ୍ରଭାବ ନାହିଁ। ତେଣୁ ଆଉ ଗୋଟିଏ ରହୁଛି ଯେ କର୍ମ, ଏ ଭୌତିକ ଜଗତରେ ସମସ୍ତେ କର୍ମ କରୁଛନ୍ତି, ସେଥିପାଇଁ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତେ। ଏ କର୍ମ କାହିଁକି ଲୋକମାନେ କରୁଛନ୍ତି ନା ଅବିଦ୍ୟା ଦ୍ୱାରା। ଏ ଭୌତିକ ଜଗତରେ ଯେଉଁ ପରେ ବର୍ଣ୍ଣନା କରାଯିବ, ଏହି ସୃଷ୍ଟିରେ ପାଞ୍ଚ ପ୍ରକାର ଅବିଦ୍ୟା ବ୍ରହ୍ମା ସୃଷ୍ଟି କରିଛନ୍ତି, ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଗୋଟିଏ ପରେ ଗୋଟିଏ ଅବିଦ୍ୟା ରହିଛି। ତେଣୁ ଏହି ପାଞ୍ଚ ପ୍ରକାର ଅବିଦ୍ୟା ଦ୍ୱାରା ଆବୃତ ହୋଇକରି ଯେମିତି ଭଗବତ ଗୀତାରେ ଭଗବାନ କହିଛନ୍ତି ଏହି ତ୍ରିଗୁଣ ଭିତରେ ଯେଉଁ ଆବୃତ ହୋଇକି ରହିଛନ୍ତି ସେ ଗୋଟେ ପ୍ରକାର ଅବିଦ୍ୟା ଭଳି ଆବୃତ ହୋଇକି ରହିଛନ୍ତି। ଯେଉଁ କୁହାଯାଇଛି ଧୂମେନା ବୃହତେ ବହ୍ନି ଯଥା ଦର୍ଶୋ ମଳେନ ଚ ଯଥୋର୍ଲୁଏନା ବୃତ ଗର୍ଭ ତଥା ତିନି ତମ ଆବୃତମ। ଆମର ଜ୍ଞାନଟା ଏଇ ଯେଉଁ ଅବିଦ୍ୟା ରହିଛି ଏଇ ଅବିଦ୍ୟାରେ ଆବୃତ ହୋଇକି ରହିଛି, ତିନି ପ୍ରକାର ଆବୃତ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି। ଧୂମେନା ବୃହତେ ବହ୍ନି, ବହ୍ନି ବା ଆଲୋକ, ଅଗ୍ନିଶିଖା, ଯେତେବେଳେ ନିଆଁ ଲଗାଉଛେ କାଠରେ ନିଆଁ ଅଗ୍ନି ସ୍ଥାପନ କରୁଛେ ସେତେବେଳେ ଧୂଆଁ ବାହାରୁଛି, ତେଣୁ ଅଗ୍ନିଟା ଧୂଆଁ ଦ୍ୱାରା ଆବୃତ ହୋଇକି ରହୁଛି। ଏଇଠି ସତ୍ୟଗୁଣର ଆବରଣ, ଟିକେ ଫୁଙ୍କିଦେଲେ ସେ ଧୂଆଁଟା ଚାଲିଯିବ ଏବଂ ଶୁଦ୍ଧ ଅଗ୍ନି ପ୍ରକାଶ ପାଇବ। ସେହିଭଳି ଭାବରେ ସତ୍ୟଗୁଣର ଆବରଣ ଯେଉଁ ରହିଛି, କେବଳ ଆମେ ଯେଉଁ ରଜଗୁଣର ଆବରଣ କୁହାଯାଉଛି, ସତ୍ୟଗୁଣର ଆବରଣ ଖୁବ୍ ସହଜରେ ଜଣେ ପାର ହୋଇଯାଇପାରିବ, ଭଗବାନଙ୍କୁ ଜାଣିପାରିବ ସେ ସତ୍ୟଗୁଣରେ ଯେଉଁମାନେ ଆସିବେ। ରଜଗୁଣର ଆବରଣକୁ ବର୍ଣ୍ଣନା କରାଯାଇଛି ଏ ଯେଉଁ ଆଦର୍ଶ ମଳିନଚ, ଯେମିତି ଆଇନାରେ ଧୂଳି ପଡ଼ିଗଲେ ସେଇଟାକୁ ଆମେ ଆମର ପ୍ରତିବିମ୍ବ ଦେଖିପାରିବା ନାହିଁ, କିନ୍ତୁ ଯଦି ଆମେ ସେ ମଇଳାକୁ ସଫା କରିଦେବା ତାହେଲେ ପୁଣି ଆମର ପ୍ରତିବିମ୍ବ ଦେଖିପାରିବା। ତେଣୁ ଇଏ ହେଉଛି ରଜଗୁଣର ଆବରଣ ବୋଲି କୁହାଯାଉଛି। ଚେତୋ ଦର୍ପଣ ମାର୍ଜନମ୍, ଆମର ଚେତରୂପକ ଦର୍ପଣକୁ ମାର୍ ଭଗବାନଙ୍କ ନାମ ଦ୍ୱାରା ଏଇ ଚେତରୂପକ ଦର୍ପଣକୁ ମାର୍ଜନ ହେଉଛି। ଏ ରଜଗୁଣରୁ ଆମେ ଅପାଭୂତ ହେଉଛେ ବା ମୁକ୍ତ ହେଉଛେ। ଏବଂ ତମଗୁଣର ଆବରଣ ହେଉଛି ଯେତେ ଲୁଇନା ମୃତ୍ୟୁ ଗର୍ଭ, ଗର୍ଭରେ ଯେମିତି ସନ୍ତାନ ରହିଥାଏ ସେ ହେଉଛି ତମଗୁଣର ଆବରଣ। ତାକୁ ଅପେକ୍ଷା କରିବାକୁ ପଡ଼ିବ, ଦଶ ମାସ ହେଲେ ସେ ସନ୍ତାନ ମାତୃଗର୍ଭରୁ ନିଷ୍କ୍ରାନ୍ତ ହେଲେ ତାପରେ ସେ ଯାଇକିରି ସେ ତମଗୁଣର ଆବରଣରୁ ମୁକ୍ତ ହେବ। ସେହିଭଳି ଭାବରେ ତମଗୁଣର ଆବରଣ ହେଉଛି ଅବିଦ୍ୟା, ତମକୁ ଅବିଦ୍ୟା ବୋଲି କୁହାଯାଉଛି। ଅନେକ ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ତାମିଶ୍ର, ଅନ୍ଧତାମିଶ୍ର, ତମ, ମୋହ, ମହାତମ। ଇଏ ହେଉଛି ଅବିଦ୍ୟା, ହେଉଛି ନିଜ ଶରୀରକୁ ଆତ୍ମା ବୋଲି ଭାବିବା, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଅଜ୍ଞାନ ବା ଅବିଦ୍ୟା। ତେଣୁ ଭଗବାନଙ୍କର ଯେଉଁ ଶକ୍ତି ରହିଛି, ବିଷ୍ଣୁ ଶକ୍ତି ପରାପ୍ରକ୍ଷା, ଭଗବାନଙ୍କର ଶକ୍ତି ଯଦିଓ ଅନନ୍ତ କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟିଏ ହେଉଛି ପରାଶକ୍ତି ବା ଉନ୍ନତର ଶକ୍ତି, ଆଉ ଗୋଟିଏ ହେଉଛି କ୍ଷେତ୍ରଜ୍ଞାଖ୍ୟା ତଥା ପରା। ଆମକୁ କ୍ଷେତ୍ରଜ୍ଞାଖ୍ୟା ବୋଲି କୁହାଯାଉଛି, ଆମେ ହେଉଛି ତଟସ୍ଥା ଶକ୍ତି, ଆମେ ଉନ୍ନତର ଶକ୍ତିରେ ରହିପାରିବା ପୁଣି ନୀଚତର ଶକ୍ତିରେ ରହିପାରିବା। ଯେମିତି ନଦୀର ତଟ ଦେଶରେ ଯେଉଁ ଜଳ ରହିଛି, ଜଳ ଏବଂ ସ୍ଥଳ ମିଶିକି ରହିଛି ସେଠି, ସେହିଭଳି ଭାବରେ ଜୀବକୁ କ୍ଷେତ୍ରଜ୍ଞାଖ୍ୟା ବୋଲି କୁହାଯାଉଛି। ଜୀବ ଯଦି ଚାହିଁବ ତାର ଯଦି ଯେଉଁ ରହିଛି ସ୍ୱାଧୀନତାକୁ ସଦ୍ବ୍ୟବହାର କରିବ ତାହେଲେ ସେ ଭଗବତ ଧାମରେ ରହିବ। ଯେଉଁ ଉଚ୍ଚତର ଶକ୍ତି ରହିଛି ଭଗବାନଙ୍କର କ୍ଷେତ୍ରଜ୍ଞାଖ୍ୟା ତଥା ପରାଶକ୍ତି ସେ, କିନ୍ତୁ ସେ ଯେତେବେଳେ ତାର ସ୍ୱାଧୀନତାର ଅପବ୍ୟବହାର କରୁଛି ସେତେବେଳେ ସେ ଭୌତିକ ଜଗତରେ ତାର ପତନ ହୋଇଯାଉଛି। ତେଣୁ ଅବିଦ୍ୟା କର୍ମ ସଂଜ୍ଞାନ, ତେଣୁ ଏଠି ଅବିଦ୍ୟା ଜଗତରେ ସେ ରହି କର୍ମ ବିଭିନ୍ନ ପ୍ରକାର କର୍ମ କରୁଛି। ତୃତୀୟ, ଏଇ ହେଉଛି ଭଗବାନଙ୍କର ଗୋଟିଏ ତୃତୀୟ ଶକ୍ତି। ତେଣୁ ଏହିଭଳି ଭାବରେ ଭୌତିକ ଜଗତରେ ଏଇ ପ୍ରପଞ୍ଚ ରହିଛି, ଏଇ ପାଞ୍ଚଟି ଜିନିଷ ରହିଛି, କିନ୍ତୁ ଏ ପ୍ରପଞ୍ଚର ଉଦ୍ଧାରେ ଯେଉଁ ନିଷ୍ପ୍ରପଞ୍ଚ ରହିଛି ଭଗବାନ ସେଠି ରହୁଛନ୍ତି ବା ମୁକ୍ତ ଜୀବମାନେ ରହୁଛନ୍ତି ସେଠି, ଏ ପାଞ୍ଚଟିର ପ୍ରତିକ୍ରିୟା ନଥାଏ, ସେଥିପାଇଁ ତାକୁ ନିଷ୍ପ୍ରପଞ୍ଚ ବୋଲି କୁହାଯାଉଛି। ତେଣୁ ଏଠି କାଳର ପରିମାଣରେ ସମସ୍ତେ କାଳ ଦ୍ୱାରା ଚାଳିତ ହେଉଛନ୍ତି, ତେଣୁ ବ୍ରହ୍ମା ମଧ୍ୟ ବ୍ରହ୍ମାଙ୍କଠୁ ଆରମ୍ଭ କରି ସମସ୍ତେ ଏଇ କାଳର ଦ୍ୱାରା ପରିଚାଳିତ ହେଉଛନ୍ତି। ତେଣୁ ବ୍ରହ୍ମାଙ୍କର ଗୋଟିଏ ଦିନ ଆସୁଛି ସହସ୍ର ଯୁଗ ପର୍ଯ୍ୟନ୍ତ, ସହସ୍ର ଯୁଗ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା। ସହସ୍ର ଯୁଗ, ଏକ ହଜାର ଦିବ୍ୟ ଯୁଗ, ଇଏ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ତେଣୁ ଏବଂ ସେହିଭଳି ଭାବରେ ରାତ୍ରି ଯୁଗ ସହସ୍ରାନ୍ତା, ସେହିଭଳି ଭାବରେ ତାଙ୍କ ରାତ୍ରି ମଧ୍ୟ ଚାରିଶହ ବତିଶ କୋଟି ବର୍ଷ, ହଜାର ଦିବ୍ୟ ଯୁଗର ଗଣନା ହେଉଛି ଚାରିଶହ ବତିଶ କୋଟି ବର୍ଷ। ସତ୍ୟ, ପ୍ରତ୍ୟୟ, ଦ୍ୱାପର ଏବଂ କଳି, ଏ ଚାରି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ ହେଉଛି। ତେଣୁ କଳି ଯୁଗର ପରିମାଣ ହେଉଛି ଚାରି ଲକ୍ଷ ବତିଶ ହଜାର ବର୍ଷ, ଆର ଦୁଇ ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, ସେ ହେଉଛି ଆଠ ଲକ୍ଷ ଚଉଷଠି ହଜାର ବର୍ଷ, କଳି ଯୁଗର ତିନି ଗୁଣ ତ୍ରେତା ଯୁଗର ପରିମାଣ ବାର ଲକ୍ଷ ଛୟାନବେ ହଜାର ବର୍ଷ, ଏବଂ କଳି ଯୁଗର ଚାରି ଗୁଣ ସତ୍ୟ ଯୁଗର ପରିମାଣ ସେ ହେଉଛି ସତର ଲକ୍ଷ ଅଠେଇଶ ହଜାର ବର୍ଷ। ଏହିଭଳି ଭାବରେ ସତ୍ୟ, ତ୍ରେତା, ଦ୍ୱାପର ଏବଂ କଳି ଏ ଚାରି ଯୁଗ ମିଶିଲେ ତେୟାଳିଶ ଲକ୍ଷ କୋଡ଼ିଏ ହଜାର ବର୍ଷ ହେବ। ତେଣୁ ଏହିଭଳି ଭାବରେ ଏକ ହଜାର ଦିବ୍ୟ ଯୁଗ, ଏକ ହଜାର ତେୟାଳିଶ ଲକ୍ଷ କୋଡ଼ିଏ ହଜାରକୁ ଯଦି ଆମେ ହଜାରରେ ଗୁଣିବା ସେ ଆସିବ ଚାରିଶହ ବତିଶ କୋଟି ବର୍ଷ। ଇଏ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ସେହିଭଳି ଭାବେ ତେହ ରାତ୍ରିର ବିଦୋଜନା, ସେହିଭଳି ଭାବେ ତାଙ୍କର ରାତ୍ରି ହେଉଛି। ତେଣୁ ଏ ଯେଉଁ ବିଭିନ୍ନ ଭୌତିକ ଜଗତରେ ସୃଷ୍ଟି, ସ୍ଥିତି, ପ୍ରଳୟ ଏ ଯେଉଁ ଲାଗିକି ରହିଛି, ବିଭିନ୍ନ ସମୟରେ ଚାରି ପ୍ରକାର ପ୍ରଳୟ ବିଷୟରେ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତେଣୁ ଏ ଆଂଶିକ ପ୍ରଳୟ ହୁଏ ରାତ୍ରିର ପରି ସମୟରେ, ବ୍ରହ୍ମାଙ୍କର ରାତ୍ରି ସମୟରେ ଏ ଆଂଶିକ ପ୍ରଳୟ ହୁଏ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ସବୁ ଧ୍ୱଂସ ହୋଇଯାଏ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ଧ୍ୱଂସ ହୋଇଯାଏ। ତେଣୁ ବର୍ଣ୍ଣନା କରାଯାଇଛି ଯେ ଯେଉଁ ମହତ୍ ଲୋକ ସ୍ୱର୍ଗ ଉପରେ ହେଉଛି ମହତ୍ ଲୋକ, ମହତ୍ ଲୋକରେ ଭୃଗୁ ଆଦି ମୁନି ଋଷିମାନେ ସେମାନେ ତା ଉପର ଲୋକ ଯେଉଁ ଜନଲୋକ ସେଠିକି ଯାଆନ୍ତି, କାରଣ ଏଠି ଏତେ ଉତ୍ତାପ ହୁଏ ଏଇ ଧ୍ୱଂସ ସମୟରେ, ଏତେ ଉତ୍ତାପ ହୁଏ ଯେ ସେମାନେ ସେଠି ରହିପାରନ୍ତି ନାହିଁ, ସେ ଭୃଗୁ ଆଦି ଋଷିମାନେ ସେମାନେ ଜନଲୋକକୁ ଯାଆନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ବ୍ରହ୍ମାଙ୍କ ରାତ୍ରି ହୋଇଯାଏ, ବ୍ରହ୍ମା ଶୟନ କରିଯାଆନ୍ତି, ସେହି ସମୟରେ ଏସବୁ ଭୌତିକ ଜଗତ ସ୍ୱର୍ଗ ସ୍ୱର୍ଗ ପର୍ଯ୍ୟନ୍ତ ସବୁ ଧ୍ୱଂସ ହୋଇଯାଏ। ପୁଣି ଯେତେବେଳେ ବ୍ରହ୍ମାଙ୍କର ଦିନ ଆସେ, ରାତ୍ରି ଯେତେ ପାଇଯାଏ, ଦିନ ଆସେ, ସେତେବେଳେ ପୁଣି ସେଇଭଳି ଭାବରେ ସୃଷ୍ଟି ଆରମ୍ଭ ହୁଏ। ସୃଷ୍ଟିର ଏଇଠି କହୁଛି ସୃଷ୍ଟି ଦିନ ଆସିଲେ ସୃଷ୍ଟି ହେବ, ତେଣୁ ପୁଣି ବ୍ରହ୍ମା ସୃଷ୍ଟି କରିବେ। ଏଇ ଯେଉଁ ତ୍ରିଲୋକ ସବୁ ଦୋଷ ହୋଇଯାଇଥିଲା ସ୍ୱର୍ଗଲୋକ ପର୍ଯ୍ୟନ୍ତ, ତାକୁ ପୁଣି ସ୍ଥାପନ କରିବେ। ତେଣୁ ଯେମିତି ସୃଷ୍ଟି ଆରମ୍ଭରେ ଯାଉଥିଲା ସେଇଭଳି ଭାବରେ ପୁଣି ସୃଷ୍ଟି କରିବେ। ଏଇଭଳି ଭାବରେ ଦିନ ଏବଂ ରାତି ଏଇଭଳି ଭାବରେ ବ୍ରହ୍ମାଙ୍କର ହେଉଛି। ତେଣୁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, 14 ଜଣ ମନୁ ଆସନ୍ତି ବ୍ରହ୍ମାଙ୍କର ଗୋଟିଏ ଦିନରେ। ତେଣୁ ପ୍ରଥମ ମନୁ ଅଛନ୍ତି ସ୍ୱୟଂଭୁବ ମନୁ, ସ୍ୱୟଂଭୁବ ମନୁ। ପ୍ରତି ମନୁଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। ଏ ମନ୍ୱନ୍ତର ଲୀଳାରେ ଭାଗବତମ ଅଷ୍ଟମ ସ୍କନ୍ଧରେ ବିସ୍ତାର ଭାବରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଥମ ମନୁ ଅଛନ୍ତି ସ୍ୱୟଂଭୁବ ମନୁ, ଯିଏକି ଭଗବାନଙ୍କର ଜଣେ ବିଭୂତି, ଭାଗବତମ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସ୍ୱୟଂଭୁବ ମନୁ ଏବଂ ତାଙ୍କର ପତ୍ନୀ ସତରୂପା, ଏ ଦୁଇଜଣ ହେଉଛନ୍ତି ଭଗବାନଙ୍କର ବିଭୂତି। ତେଣୁ ମନୁ, ଏ ମନୁଙ୍କ ପାଖରୁ ଆମେ ଆସୁଥିବାରୁ ଆମର ନାମ ହେଉଛି ମାନବ। ଏ ମନୁଙ୍କ ପାଖରୁ ଆମେ ଆସୁଛେ, ମନୁଙ୍କ ଦ୍ୱାରା ସୃଷ୍ଟି ଆମେ ସବୁ ହୋଇଛେ, ତେଣୁ ଆମକୁ ମାନବ ବୋଲି କୁହାଯାଉଛେ। ତେଣୁ ଏ ମନୁ ଭଗବତ ଗୀତାରେ ଭଗବାନ କହିଛନ୍ତି ଚତୁର୍ଥ ଅଧ୍ୟାୟରେ ଯେ ଇମଂ ବିବସ୍ୱତି ଯୋଗଂ ପ୍ରୋକ୍ତବାନ ଅହମ୍ ଅଭ୍ୟମ୍ ବିବସ୍ୱାନ ମାନବେ ପ୍ରାହ ମନୁ ରିଖୁଆ କବେ ବ୍ରବୀତ୍। ଭଗବତ ଗୀତାର ଜ୍ଞାନ ଯେ 5000 ବର୍ଷ ତଳେ ଭଗବାନ ଅର୍ଜୁନଙ୍କୁ ଦେଇଥିଲେ ତାହା ନୁହଁ, ସେ କହୁଛନ୍ତି ଅର୍ଜୁନ ଏ ଜ୍ଞାନ ମୁଁ ଯେ ତୁମକୁ ବର୍ତ୍ତମାନ ଦେଉଛି ନୂଆକରି ନା ତା ନୁହଁ, ମୁଁ 12,40,000 ବର୍ଷ ପୂର୍ବେ ଏଇ ଜ୍ଞାନକୁ ସୂର୍ଯ୍ୟର ଦେବତା ବିବସ୍ୱାନଙ୍କୁ କହିଥିଲି। ତେଣୁ ବିବସ୍ୱାନ ମନବେ ପ୍ରା ବିବସ୍ୱାନ ତାଙ୍କର ପୁତ୍ର ମନୁଙ୍କୁ କହିଥିଲେ। ଇଏ ଯେଉଁ ମନୁ, ଇଏ ସ୍ୱୟଂଭୁବ ମନୁ ନୁହଁ, ଇଏ ହେଉଛି ଯଦି ବୈବସ୍ୱତ ମନୁ, ବିବସ୍ୱାନଙ୍କ ପୁତ୍ର ବୈବସ୍ୱତ ମନୁ, ସେ ହେଉଛି ସପ୍ତ ମନୁ। ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୁବ, ତେଣୁ ବୈବସ୍ୱତ ମନୁ ପୁତ୍ର ହେଉଛନ୍ତି ଇଖୁଆକୁ, ଯିଏକି ଇଏ ଯେଉଁ ସୂର୍ଯ୍ୟ ବଂଶରେ ସେ ଆସୁଛନ୍ତି, ଭଗବାନ ରାମଚନ୍ଦ୍ର ଯେଉଁ ଆସୁଛନ୍ତି ସେହି ବଂଶରେ ଇଖୁଆକୁ ଆସିଥିଲେ। ତେଣୁ ମନୁଙ୍କର ପୁତ୍ର 10 ଜଣ ପୁତ୍ର ଯେଉଁ ହୋଇଛନ୍ତି, ତାଙ୍କର ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଇଖୁଆକୁ, ଇଖୁଆକୁ ସେ ଜ୍ଞାନ ପ୍ରାପ୍ତ ହୋଇଥିଲେ ଭଗବତ ଗୀତାର ଜ୍ଞାନ। ତେଣୁ ଏଇ ମନୁ ସ୍ୱୟଂଭୁବ ମନୁ, ପ୍ରଥମ ମନୁ ଯିଏ ସ୍ୱୟଂଭୁବ ମନୁ, ସେ ପ୍ରଜା ସୃଷ୍ଟି କରୁଛନ୍ତି। ଯେତେବେଳେ ବ୍ରହ୍ମା ସେତେବେଳେ ସବୁ ବିଭିନ୍ନ ପ୍ରକାର ସୃଷ୍ଟି, ଆ ବିଷୟରେ ବର୍ଣ୍ଣନା କର 13 ଅଧ୍ୟାୟରୁ ଆସିବ ତାଙ୍କ ବିଷୟରେ, 13ରୁ 19 ଏ 6ଟି ଅଧ୍ୟାୟରେ 7ଟି ଅଧ୍ୟାୟରେ ଭଗବାନ ଶୁକ୍ରଦେବଙ୍କ ବିଷୟରେ ଆସିବ, କଥା ଆସିବ। ଶୁକ୍ରଦେବ ପୃଥିବୀ ରସାତଳ ହୋଇଯାଇଥିଲା, ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି କଲେ ସ୍ୱୟଂଭୁବ ମନୁ ଏବଂ ସତରୂପାଙ୍କୁ, ସେତେବେଳେ ସେ ତାଙ୍କୁ କହିଲେ ଯେ ତୁମେ ବର୍ତ୍ତମାନ ସୃଷ୍ଟି ଆରମ୍ଭ କର। ତେଣୁ ସେତେବେଳେ ସ୍ୱୟଂଭୁବ ମନୁ ଦେଖିଲେ ଯେ ଏଇ ଯେଉଁ ସୃଷ୍ଟି ପୃଥିବୀ, ଏ ପୃଥିବୀ ନାହିଁ, ରସାତଳଗ୍ରାମ ହୋଇଯାଇଛି। ତେଣୁ ସେ ଯେତେବେଳେ ଆସି ବ୍ରହ୍ମାଙ୍କୁ କହିଲେ ପ୍ରଭୁ ପିତା ଆମର ଯେଉଁ କହୁଛନ୍ତି ପ୍ରଜା ସୃଷ୍ଟି କରିବା ପାଇଁ, ମୁଁ କେଉଁଠି ସୃଷ୍ଟି କରିବି, ପୃଥିବୀ ତ ନାହିଁ, ଦେଖାଯାଉ ନାହିଁ। ତେଣୁ ବ୍ରହ୍ମା ମଧ୍ୟ ଜାଣିପାରିଲେନି କେଉଁଠି ପୃଥିବୀ ରହିଲା। ତେଣୁ ଯେତେବେଳେ ଚିନ୍ତା କରୁଥିଲେ, ଏହି ସମୟରେ ବ୍ରହ୍ମାଙ୍କର ଗୋଟେ ଛିଙ୍କ ହୋଇଛି ଏବଂ ସେହି ଛିଙ୍କରୁ ଭଗବାନ ବରାହଦେବ ଆବିର୍ଭୂତ ହୋଇଛନ୍ତି, ଭଗବାନ ବ୍ରହ୍ମାଙ୍କର ନାସିକରୁ ଆବିର୍ଭୂତ ହୋଇଛନ୍ତି। ଏବଂ ଭଗବାନ ବରାହଦେବ ଆସି ସେ ନିଜେ ଯେମିତି ଶୁକର ଆଉ ଗୋଟେ ଘୁଷୁରୀ ଶୁଙ୍ଘି ଶୁଙ୍ଘି, ଆ ପୂର୍ବ ବର୍ଣ୍ଣନା କରାଯାଇଛି 28 ପ୍ରକାର ଯେଉଁ ପଶୁ ରହିଛନ୍ତି, ସେମାନେ ସବୁ ତାଙ୍କର ଜ୍ଞାନ ଶୁଙ୍ଘିକରି ସେମାନେ ସେ ଜ୍ଞାନ ପ୍ରାପ୍ତ ହୁଅନ୍ତି। ତେଣୁ ଭଗବାନ ଶୁକରଙ୍କର ଅନୁକରଣ କରି ଶୁଙ୍ଘି ଶୁଙ୍ଘିକି ଦେଖୁଛନ୍ତି କେଉଁଠି ପୃଥିବୀ ରହିଛି, ତେଣୁ ଯାଇ ରସାତଳରୁ ସେ ପୃଥିବୀକୁ ଉଦ୍ଧାର କରି ପୁଣି ତାର କକ୍ଷରେ ସ୍ଥାପନ କରିଛନ୍ତି। ତେଣୁ ସେହି ସମୟରେ ଏ ଯେଉଁ ରାକ୍ଷସ ଯିଏ ଥିଲା ଅସୁର, ଯିଏକି ହିରଣ୍ୟାକ୍ଷ, ତା ସହିତ ଯେଉଁ ଯୁଦ୍ଧ ହୋଇଛି ସେ ବିଷୟରେ 13ରୁ 19 ଏ 7ଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ସ୍ୱୟଂଭୁବ ମନୁ ଯେଉଁ ସୃଷ୍ଟି କରିଛନ୍ତି, ସେ ସ୍ୱୟଂଭୁବ ମନୁଙ୍କ ବିଷୟରେ ବର୍ତ୍ତମାନ ଚାଲିବ, 3ୟ ଅଧ୍ୟାୟରୁ ଆରମ୍ଭ କରି 4ଥ ଅଧ୍ୟାୟ 5ମ ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ ତାଙ୍କର କଥା, ସ୍ୱୟଂଭୁବ ମନୁଙ୍କ କଥା, ତାଙ୍କର ଯେଉଁ 2 ପୁତ୍ର ଏବଂ 3 କନ୍ୟା ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯିବ। ପ୍ରଥମ କନ୍ୟା ହେଉଛନ୍ତି, ତାଙ୍କର 2 ପୁଅ ହେଉଛନ୍ତି କିଏ, ବୈବସ୍ ପ୍ରିୟବ୍ରତ ଏବଂ ଉତ୍ତାନପାଦ, ଏବଂ ତାଙ୍କର ତିନି କନ୍ୟା ହେଉଛନ୍ତି ଦେବହୂତି, ଆକୃତି ଏବଂ ପ୍ରସୂତି। ଏହି ପାଞ୍ଚ ଜଣଙ୍କ ବିଷୟରେ ଏହି ପଞ୍ଚମ ସ୍କନ୍ଦ ପର୍ଯ୍ୟନ୍ତ ଚାଲିବ କଥା। ତେଣୁ ସ୍ୱୟଂଭୂ ମନୁ ଯେ ପ୍ରଥମ ମନୁ, ପ୍ରତି ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହେଉଛି, ମନ୍ୱନ୍ତର ତାକୁ କୁହାଯାଉଛି। ମନୁ ଆସିବେ, ତାଙ୍କର ପୁତ୍ରମାନେ ଆସିବେ, ଭଗବାନଙ୍କର ଜଣେ ଅବତାର ଆସିବେ, ମନ୍ୱନ୍ତର ଅବତାର ତାକୁ କୁହାଯାଉଛି। ଇନ୍ଦ୍ର ଦେବତାମାନଙ୍କର, ଇନ୍ଦ୍ର ରାଜା ହେବେ, ଇନ୍ଦ୍ର ସେ ଆସିବେ, ଦେବତାମାନେ ଆସିବେ ଏବଂ ସପ୍ତର୍ଷି ଆସିବେ, ସାତ ଜଣ ଋଷି। ସବୁ ମନ୍ୱନ୍ତରରେ ଯେଉଁ ରହିଛି ଏଇ ସାତ ଜଣ ଋଷିଙ୍କର ପରିବର୍ତ୍ତନ ହେବ। ସବୁ ମନୁ ଯେତେବେଳେ ପରିବର୍ତ୍ତନ ହେବେ, ସାତ ଜଣ ଋଷି ପରିବର୍ତ୍ତନ ହେବେ, ସପ୍ତର୍ଷି। ତେଣୁ ଏଇ ଛଅଟି ପରିବର୍ତ୍ତନ ହୁଏ ମନୁଙ୍କ ସମୟରେ, ଅଷ୍ଟମ ସ୍କନ୍ଧ ସେ ବର୍ଣ୍ଣନା କରାଯିବ। ତେଣୁ ସ୍ୱୟଂଭୂ ମନୁ ଯେଉଁ ଆସିଲେ, ଇଏ ହେଉଛନ୍ତି ପ୍ରଥମ ମନୁ, ସ୍ୱୟଂଭୂ ମନୁ, ଯିଏକି ତାଙ୍କର ବିଷୟରେ ଆମର ପଞ୍ଚମ ସ୍କନ୍ଧ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି, ତାଙ୍କର କନ୍ୟା ଏବଂ ପୁତ୍ରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ସ୍ୱୟଂଭୂ ମନୁଙ୍କ ବିଷୟରେ ବର୍ଣ୍ଣନା କରାଯାଏ ଯେ ସ୍ୱୟଂଭୂ ମନୁ ଯେ ଭଗବାନଙ୍କର ଯେ ବିଭୂତି, ସେ ତାଙ୍କୁ କାଳ ଗ୍ରସ୍ତ କରିପାରିନଥିଲା। ତାଙ୍କର ଯେଉଁ କୁହାଯାଉଛି 71 ଦିବ୍ୟ ଯୁଗ, ସେ 71 ଦିବ୍ୟ ଯୁଗ ଭଗବାନ କଥା ଶ୍ରବଣରେ ବିତେଇ ଦେଲେ। ଏଇ ତୃତୀୟ ସ୍କନ୍ଧ 21 ଅଧ୍ୟାୟରେ ସେ କଥା ଆସିବ। ସଏବ ସ୍ୱାନ୍ତରଙ୍ଗ ନିନି ଯୁଗାନାମ ଏକ ସତ୍ୟତମ ବାସୁଦେବ ପ୍ରସଙ୍ଗେନ ପରିଭୂତ ଗତତ୍ରୟ। ଏ ଯେଉଁ କାଳର ପ୍ରଭାବ ରହିଛି, ଏ କାଳ ପ୍ରଭାବ କାହା ଉପରେ ରହିଛି ନା, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି, ତାଙ୍କର ତାଙ୍କ ଉପରେ କାଳ ପ୍ରଭାବ ନଥାଏ। ସେହି ସ୍ୱୟଂଭୂମାନଙ୍କ ବିଷୟରେ ବର୍ଣ୍ଣନା କରେ ସଏବ ସ୍ୱାନ୍ତରଙ୍ଗ ନିନି, ତାଙ୍କର ଯେଉଁ ଏଇ ମନ୍ୱନ୍ତର ଅବତାର ରହିଛି, ସେ ମନ୍ୱନ୍ତର ଏକ ସପ୍ତତମ 71 ଦିବ୍ୟ ଯୁଗ ସେ ବିତେଇ ଦେଲେ ବାସୁଦେବ ପ୍ରସଙ୍ଗେନ ଭଗବାନଙ୍କ କଥାରେ, ବାସୁଦେବଙ୍କ ପ୍ରତି ଇଚ୍ଛା ଆସକ୍ତି ବା ଭଗବାନ କଥା ଶ୍ରବଣ ସେ ବିତେଇ ଦେଲେ। ପରିଭୂତ ଗତିତ୍ରୟ, ତାପରେ ତାଙ୍କ ସେଥିପାଇଁ ତାଙ୍କର ଏ କାଳ ପ୍ରଭାବ ତାଙ୍କ ଉପରେ ପଡ଼ିନଥିଲା। ତେଣୁ ସ୍ୱୟଂଭୂ ମନୁ ହେଉଛନ୍ତି ପ୍ରଥମ ମନୁ, ତାଙ୍କ ପରେ ଆସିବେ ସ୍ୱାରୁଚିସ ମନୁ, ତାଙ୍କ ପରେ ଆସିବେ ଉତ୍ତମ, ତାଙ୍କ ପରେ ଆସିବେ ତାମସ। ଏ ତାମସ ମନୁଙ୍କ ସମୟରେ ଗୋଟେ ପ୍ରସିଦ୍ଧ ଭଗବାନଙ୍କର ଅବତାର ହୋଇଥିଲେ, ସେ ହେଉଛନ୍ତି ହରି, ଯାହାକୁ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଭଗବାନ ଗଜ ଉଦ୍ଧାର କରିଥିଲେ, ଯେଉଁ ସାଲବେଗ ତାଙ୍କର ପ୍ରାର୍ଥନାରେ ରଚନା କରିଛନ୍ତି ଯେ ଗଜ ରାଜ ଚିନ୍ତା କଲା ଥାଇ ଗୋର ଜଳେଣ ଚକ୍ର ପେଶୀ ନକ୍ର ନାସି ଉଦ୍ଧରିଲ ଆପଣ ଆଏ ନୀଳ ଶୈଳ। ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ମନ୍ୱନ୍ତର ବିଷୟରେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରୁଛନ୍ତି, ପରୀକ୍ଷିତ ମହାରାଜ ସେହିମାନଙ୍କର ସେହି ଭଗବାନଙ୍କର ମନ୍ୱନ୍ତର ଅବତାର ଯେଉଁ ସବୁ ରହିଛନ୍ତି, ସେହି ଅବତାର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ଅନୁରୋଧ କରିଛନ୍ତି। ସେଥିପାଇଁ ଏହି ହରିଙ୍କର ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସ୍ୱୟଂଭୂମାନଙ୍କ ସମୟରେ ଯଜ୍ଞ ଅବତାର ଆସିଥିଲେ, ସ୍ୱରାଚିଷମାନଙ୍କ ଅବତାରରେ ବିଭୁ ଆସିଥିଲେ, ସତ୍ୟସେନ ଆସିଥିଲେ, ଏଭଳି ଭାବରେ ବିଭିନ୍ନ ଅବତାର ସବୁ ଆସୁଛନ୍ତି ମନ୍ୱନ୍ତର ଅବତାର। କିନ୍ତୁ ସବୁ ମନ୍ୱନ୍ତରଙ୍କର ଲୀଳାକୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ। କିନ୍ତୁ ଚତୁର୍ଥ ମନୁ ଯିଏକି ହେଉଛନ୍ତି ତାମସ, ସେ ତାମସମାନଙ୍କ ସମୟରେ ଉତ୍ତମ ଉତ୍ତମ ତାମସ ଏବଂ ରହିବତ ତିନି ଜଣ ହେଉଛନ୍ତି ପ୍ରିୟବ୍ରତଙ୍କ ପୁତ୍ର, ତିନି ଜଣ ମନୁ ହୋଇଛନ୍ତି। ତେଣୁ ତାମସମାନଙ୍କ ସମୟରେ ଭଗବାନ ଆସିଥିଲେ, ହରି ରୂପରେ ଆସିଥିଲେ ଏବଂ ଗଜକୁ ଉଦ୍ଧାର କରିଥିଲେ, ସେ ଲୀଳାଟି ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଗଜରାଜକୁ କେମିତି ଉଦ୍ଧାର କରିଥିଲେ ଭଗବାନ, ପୋଷଣ ଭକ୍ତମାନଙ୍କୁ ପୋଷଣ କରି ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ସ୍ୱୟଂଭୂବ, ସ୍ୱାରୋଚିସ, ଉତ୍ତମ, ତାମସ ଏବଂ ପଞ୍ଚମ ହେଉଛି ରୈବତ। ରୈବତ ମନ ସମୟରେ ଭଗବାନଙ୍କର ଯିଏ ଅବତାର ଆସିଥିଲେ ସିଏ ହେଉଛନ୍ତି ବୈକୁଣ୍ଠ, ଏବଂ ସିଏ ତାଙ୍କର ପତ୍ନୀଙ୍କର ଅନୁରୋଧରେ ସେ ଏ ବୈକୁଣ୍ଠ ଲୋକ ସ୍ଥାପନ କରିଥିଲେ, ରମା ବୈକୁଣ୍ଠ ବୋଲି କୁହାଯାଉଛି। ଏ ପୃଥିବୀ ପୃଷ୍ଠରେ ସେ ବୈକୁଣ୍ଠକୁ ସ୍ଥାପନ କରିଛନ୍ତି ପଞ୍ଚମ ମନ୍ୱନ୍ତରରେ। ପଞ୍ଚମମାନଙ୍କର ଅବତାର ହେଉଛନ୍ତି ସେହି ରୈବତ, ଏବଂ ଷଷ୍ଠମାନଙ୍କର ଅବତାରରେ ଭଗବାନ ଆସିଲେ ଅଜିତ ରୂପରେ ଆସିଲେ। ଅଜିତ ରୂପରେ ଆସିକରି ଭଗବାନ ଏହି ସମୁଦ୍ର ମନ୍ଥନ ଲୀଳାଟି କରିଛନ୍ତି, ବହୁତ ସୁନ୍ଦର ଲୀଳା। ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ 12 ଏ 8 ଅଧ୍ୟାୟରେ ଏହି ସମୁଦ୍ର ମନ୍ଥନ ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛନ୍ତି ଷଷ୍ଠମାନଙ୍କ ସମୟରେ ଭଗବାନ ଆସିଥିଲେ, ଅଜିତ ରୂପରେ ଆସିଥିଲେ, ଯିଏକି ଏଇ ଲୀଳାଟି କରିଥିଲେ। ଏବଂ ସପ୍ତମମାନଙ୍କର ବର୍ତ୍ତମାନ ଚାଲିଛି, ସମୟ ଚାଲିଛି। ଇଏ ହେଉଛନ୍ତି ବୈବସ୍ୱତ ମନୁ, ଯିଏକି ବିଭସ୍ୱାନଙ୍କର ପୁତ୍ର, ସୂର୍ଯ୍ୟ ଦେବତା ବିଭସ୍ୱାନଙ୍କର ପୁତ୍ର ବୈବସ୍ୱତ। ତେଣୁ ସପ୍ତମମାନଙ୍କର ଯେଉଁ 71 ଦିବ୍ୟଯୁଗ ରହିଛି, ଏଇ 71 ଦିବ୍ୟଯୁଗ ଭିତରେ ବର୍ତ୍ତମାନ 27 ଦିବ୍ୟଯୁଗ ଚାଲିଯାଇଛି। ବର୍ତ୍ତମାନ 28 ଦିବ୍ୟଯୁଗ ଚାଲିଛି। 28 ଦିବ୍ୟଯୁଗରେ ସତ୍ୟ ଯାଇ, ତ୍ରେତୟା ଯାଇ, ଦ୍ୱାପର ଯାଇ, ବର୍ତ୍ତମାନ କଳିର 5000 ବର୍ଷ ଯାଇଛି, ଆହୁରି 4,37,000 ବର୍ଷ ଅଛି କଳିର। ଇଏ ହେଉଛି ସପ୍ତମମାନଙ୍କର 28 କଳି। ତେଣୁ ଏଇ 28 ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି, ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ କୃଷ୍ଣ ଆସନ୍ତି ଏବଂ 125 ବର୍ଷ କାଳ ଲୀଳା କରନ୍ତି। ତେଣୁ ବ୍ରହ୍ମାଙ୍କର ବର୍ତ୍ତମାନ ଯେଉଁ 5000 ବର୍ଷ ତଳେ ଭଗବାନ ଆସିଥିଲେ, ବ୍ରହ୍ମାଙ୍କର ଏଇ 50 ବର୍ଷ ହେଇଗଲାଣି, 50 ବର୍ଷ ହେଇକି 51st ଇୟର ଚାଲିଛି ତାଙ୍କର। ତେଣୁ ତାଙ୍କର 51st ଇୟରର ଯେଉଁ 14 ମନୁ ଆସିବେ ପ୍ରଥମ ଦିନରେ, ସେଇ 7 ମନୁ ଚାଲିଯାଇକିରି 6 ମନୁ ଚାଲିଯାଇ ବର୍ତ୍ତମାନ ସପ୍ତ ମନୁ ବୈବସ୍ୱତ ମାନଙ୍କର 27 ଦିବ୍ୟଯୁଗ ଚାଲିଯାଇଛି। 28 ଦିବ୍ୟଯୁଗର ଦ୍ୱାପର ଯୁଗରେ ଭଗବାନ ଆସି ତାଙ୍କର ଲୀଳା କରି ଚାଲିଯାଇଛନ୍ତି। ବର୍ତ୍ତମାନ କଳିଯୁଗରେ 500 ବର୍ଷ ତଳେ ଆସିଲେ, ମହାପ୍ରଭୁ ଆସିଲେ, ଯେଉଁ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି ତା ପର କଳିଯୁଗରେ ମହାପ୍ରଭୁ ଆସନ୍ତି। ତେଣୁ ଇଏ ଧନ୍ୟ କଳି ବୋଲି କୁହାଯାଉଛି। ତେଣୁ ଆମେମାନେ ମଧ୍ୟ ଧନ୍ୟ ଯେ ଆମେ ଏଇ ମହାପ୍ରଭୁଙ୍କର ସମୟରେ ଆସି ପହଞ୍ଚିଛେ। ମହାପ୍ରଭୁ ଏଇ କଳିଯୁଗରେ ଆସିଥିଲେ, ତେଣୁ ଏଇ କଳିଯୁଗରେ ଯେଉଁମାନେ ଆସୁଛନ୍ତି ସେମାନେ ଧନ୍ୟ। 10,000-15,000 ବର୍ଷ ଧରି ମହାପ୍ରଭୁଙ୍କର ଏଇ ଯେଉଁ ଆନ୍ଦୋଳନ ଏ ଚାଲିବ, 5000 ବର୍ଷ ଚାଲିଯାଇଛି, ଆଉ 10,000 ବର୍ଷ ଯେ ଚାଲିବ। ତେଣୁ ପ୍ରଭୁପାଦ ମହାରାଜ ସେଟା କହିଛନ୍ତି ଯେ ଇସ୍କନ୍ ଇଟ୍ ୱିଲ୍ କଣ୍ଟିନ୍ୟୁ ଫର୍ ଆନଦର 10,000 ଇୟର୍ସ, 10,000 ବର୍ଷ ଧରି ଚାଲିବ। କାରଣ ମହାପ୍ରଭୁ ଆସିଛନ୍ତି, ତାର ଏଇ ବର୍ତ୍ତମାନ ସୁବର୍ଣ୍ଣ କଳି, ଏଇଟା ସୁବର୍ଣ୍ଣ ଯୁଗ ଚାଲିଛି ବର୍ତ୍ତମାନ। ଯଦିଓ ଏ କଳିଯୁଗ ସବୁ ଯୁଗମାନଙ୍କ ଭିତରେ ଅଧମ, କିନ୍ତୁ ବର୍ତ୍ତମାନ ଏଇ କଳିଯୁଗଟି ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଛି, କାରଣ ମହାପ୍ରଭୁ ଆସିଛନ୍ତି। ଭାଗବତରେ ବର୍ଣ୍ଣନା କରାଯାଇଛି, 10 ସ୍କନ୍ଧ 21 ଅଧ୍ୟାୟରେ ବୋଧେ ବର୍ଷା ଋତୁର ବର୍ଣ୍ଣନାରେ ବର୍ଣ୍ଣନା କରାଯାଇଛି ଯେ ବର୍ଷା ଋତୁରେ କ'ଣ ହୁଏ ନା, ବର୍ଷା ଋତୁରେ ମେଘ ଚାରିଆଡ଼େ ଛାଇ ଯାଇଥାଏ, ତେଣୁ ରାତିରେ ଚନ୍ଦ୍ର ବା ତାରକାମାନେ ଏଇସବୁ ଶୋଭା ପାଆନ୍ତି ନାହିଁ। ତେଣୁ ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ଭବିଷ୍ୟତବାଣୀ ଦେଇଛନ୍ତି ଯେ କଳିଯୁଗରେ ଲୋକମାନେ ଜାଣିପାରିବେ ନାହିଁ ଭଗବାନଙ୍କୁ, ଯେ କଳିଯୁଗରେ ଗୋଟେ ରହୁଛି ବର୍ଷା ଋତୁରେ ତାର ଗୋଟେ ସ୍ପେଶାଲିଟି ରହୁଛି ଯେ ଯେଉଁ ଜୁଳଝୁଳିଆ ପୋକମାନଙ୍କ ପ୍ରାଦୁର୍ଭାବ ବେଶୀ ରହିବ। ଜୁଳଝୁଳିଆ ପୋକ ଚନ୍ଦ୍ର ବା ତାରକା ଏମାନଙ୍କୁ ଶୋଭା ପାଇବେ ନାହିଁ, ଜୁଳଝୁଳିଆ ପୋକ ଶୋଭା ପାଇବେ। ତେଣୁ ସେହିଭଳି ଭାବରେ କଳିଯୁଗରେ ନ ବେଦ କଳୁ ଜନା ବୋଲି କୁହାଯାଉ, ଲୋକମାନେ ପାଷଣ୍ଡି ହେଇଯିବେ କଳିଯୁଗରେ। ତେଣୁ ଏଠି କୁହାଯାଇଛି 20 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଇଟା ଯେ ନିଶା ମୁଖ୍ୟସୁ ଖଦ୍ୟତା ତମସା ଭାନ୍ତି ନ ଗ୍ରହା ଯଥା ପାପେନ ପାଷଣ୍ଡି ନ ବେଧା କଳୁ ଜନା। କଳୁ ଯୁଗେ, କଳିଯୁଗରେ ଲୋକମାନେ ବେଦ ବିଷୟରେ ଜାଣିପାରିବେ ନାହିଁ। ସେଥିପାଇଁ ଆମେ ଦେଖୁଛେ ବହୁତ ଅବତାର ବାହାରିଗଲେଣି, ଜଣେକି ଆଚାର୍ଯ୍ୟ କହୁଥିଲେ 67 ଅବତାର ବାହାରିସାରିଲେଣି ଭଗବାନ କଳିଯୁଗରେ। କଳିଯୁଗରେ ଯଦିଓ ଭଗବାନଙ୍କର କିଛି ଅବତାର ନାହିଁ, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ତ୍ରିଯୁଗ, କିନ୍ତୁ ଏ ପାଷଣ୍ଡିଙ୍କର ପ୍ରାଧାନ୍ୟରେ ବର୍ତ୍ତମାନ 67 ଅବତାର ବାହାରି ସାରିଲେଣି, ସେ ଗଣନା କରି କହିଛନ୍ତି। ତେଣୁ ଏ ଯେଉଁ କଳିଯୁଗରେ ଲୋକମାନେ ଜାଣିପାରିବେ ନାହିଁ, କାହିଁକି ନା ନିଶା ମୁଖେଶୁ ଖଦ୍ୟତା, ବର୍ଷା ଋତୁରେ ଯେମିତି ବର୍ଷା ଦିନେ ରାତିରେ ଆକାଶରେ ମେଘ ସବୁ ଛାଇକି ରହିଯାଇଥାଏ, ତେଣୁ ଚନ୍ଦ୍ର ଏବଂ ତାରକାମାନଙ୍କର ଆଲୋକ ଆସେ ନାହିଁ। ତେଣୁ ସେହିଭଳି ଭାବରେ ଯଥା ପାପେନ ପାଷଣ୍ଡି, କଳିଯୁଗରେ ପାପର ପ୍ରାଦୁର୍ଭାବ ବଢ଼ିଯିବ, ଧର୍ମର 4 ପାଦରୁ 3 ପାଦ ନଷ୍ଟ ହୋଇଯିବ, ତେଣୁ ଅଧର୍ମର 4 ପାଦ ଆହୁରି ବଢ଼ି ବଢ଼ିକା ଚାଲିବ। ତେଣୁ ଏହି ପାପ ଦ୍ୱାରା ଲୋକମାନେ ପାଷଣ୍ଡି ହେଇ ବେଦକୁ ଜାଣିପାରିବେ ନାହିଁ, ନ ବେଦକୁ କଳୁ ଜନା, କଳୁଯୁଗେ ଲୋକମାନେ ବେଦ ଜାଣିପାରିବେ ନାହିଁ। ଏସବୁ ତାତ୍ପର୍ଯ୍ୟରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଯଦିଓ କଳିଯୁଗରେ ଲୋକମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ, ବେଦ ଜାଣିପାରିବେ ନାହିଁ, ଆଉ ଭଗବାନ କ'ଣ ଜାଣିବେ? ବେଦ ହେଉଛି ମାତା, ମାତାଙ୍କୁ ନ ଜାଣିକି ଆମେ ପିତାଙ୍କୁ କେମିତି ଜାଣିବା? ତେଣୁ ବେଦ ଯେତେବେଳେ ନ ଜାଣିପାରିବେ ସେତେବେଳେ ଭଗବାନ କେମିତି ଜାଣିବେ? ଜୟ ଶ୍ରୀ ଶ୍ରୀ ରାଧା। ତେଣୁ ପ୍ରଭୁପାଦ ମହାରାଜ ସେ ଭାଷାରେ ତାଙ୍କର ଭାଷାରେ କହୁଛନ୍ତି ଯେ ତାହେଲେ ତ ଆମେ ଜାଣିପାରିବା ନାହିଁ ବେଦକୁ, କଳିଯୁଗର ତ କେହି ଜାଣିପାରିବେ ନାହିଁ, ତାହେଲେ ଆମେ ବି ଜାଣିପାରିବା ନାହିଁ। ନା ନା ନା, ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ତାତ୍ପର୍ଯ୍ୟ ଦେଇଛନ୍ତି ଯେ ଆଜ୍ କ୍ଲାଉଡ୍ ସମଟାଇମ୍ସ କ୍ଲିୟର ଇଭିନ୍ ଇନ୍ ଦ ରେନି ସିଜିନ୍ ଆଣ୍ଡ ଦ ମୁନ୍ ଷ୍ଟାର୍ସ ଆଣ୍ଡ ସନ୍ ବିକମ୍ ଭିଜିବୁଲ୍, ସୋ ଇଭିନ୍ ଇନ୍ ଦିସ୍ କଳିଯୁଗ ଦେର୍ ଆର୍ ସମଟାଇମ୍ସ ଆଡ଼ଭାଣ୍ଟେଜେସ୍। ଯେମିତି ଆମେ ଦେଖିବା ଯଦିଓ ବର୍ଷା ଦିନେ ଆକାଶରେ ମେଘ ବାଦଲ ରହିଥାଏ, ତଥାପି ଦିନେ ଦିନେ ମେଘ ସବୁ ମୁକ୍ତ, ଆକାଶ ମୁକ୍ତ ହେଇଯାଏ, ମେଘମୁକ୍ତ ହେଇଯାଇଥାଏ। ତେଣୁ ଚନ୍ଦ୍ର ତାରା ଇତ୍ୟାଦି ବହୁତ ସୁନ୍ଦର ଭାବରେ ଶୋଭା ପାଆନ୍ତି। ତେଣୁ ସେହିଭଳି ଭାବରେ କଳିଯୁଗରେ ମଧ୍ୟ କିଛି ଆଡ଼ଭାଣ୍ଟେଜେସ୍ ରହିଛି ବା ଭଲ ସୁଯୋଗ ରହିଛି, ସୁବର୍ଣ୍ଣ ସୁଯୋଗ ରହିଛି। କ'ଣ ସେଇଟା ନା ବେଦିକ ମୁଭମେଣ୍ଟ ଅଫ୍ ଲର୍ଡ ଚୈତନ୍ୟ, ଦ ଡିଷ୍ଟ୍ରିବ୍ୟୁସନ୍ ଅଫ୍ ଦି ଚାଣ୍ଟିଂ ଅଫ୍ ଦ ହରିକୃଷ୍ଣ ମନ୍ତ୍ର ଇଜ୍ ଅଣ୍ଡରଷ୍ଟୁଡ୍ ଇନ୍ ଦିସ୍ ୱେ। ତେଣୁ କଳିଯୁଗରେ ଏ ଯେଉଁ ବର୍ତ୍ତମାନ ଭଗବାନଙ୍କର ନାମ ଚାଲିଛି ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ତେଣୁ ଏଇ କଳିଯୁଗ ମହାମନ୍ତ୍ର ଯେଉଁ ଚାଲିଛି ଏଇଟାକୁ ଏଇଭଳି ଭାବେ ବୁଝିବାକୁ ପଡ଼ିବ। କଳିଯୁଗରେ ଲୋକମାନେ ବେଦ ଜାଣିପାରିବେ ନାହିଁ, କିନ୍ତୁ ଯେହେତୁ ମହାପ୍ରଭୁ ଆସିଛନ୍ତି ସେଥିପାଇଁ ଏଇ କଳିଯୁଗଟି ଧନ୍ୟକଳି ହେଇଯାଇଛି। ତେଣୁ ଏଇ 15,000 ବର୍ଷ ଧରି ଚାଲିବ। ତେଣୁ ଏହି କଳିଯୁଗରେ ଯେଉଁମାନେ ମହାପ୍ରଭୁଙ୍କର ଆଶ୍ରୟ ନେବେ ସେକଥା କୁହାଉଛି ଯେ ପିପୁଲ ସିରିୟସଲି ଆଙ୍କସିୟସ୍ ଟୁ ଫାଇଣ୍ଡ ରିଅଲ ଲାଇଫ ସୁଡ୍ ଟେକ୍ ଆଡ଼ଭାଣ୍ଟେଜ ଅଫ୍ ଦିସ୍ ମୋମେଣ୍ଟ ଇନ୍ଷ୍ଟେଡ୍ ଅଫ୍ ଲୁକିଂ ଟୁୱାର୍ଡ ଦ ସୋ କଲ୍ଡ ଲାଇଟ୍ ଅଫ୍ ମେଣ୍ଟାଲ ସ୍ପେକୁଲେଟର୍ସ ଆଣ୍ଡ ଏଥିସ୍। ଯେମିତି ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେ ଗୋଟେ ଟ୍ରକ୍ରେ ଟ୍ରକ୍ ଭର୍ତ୍ତି କରି ଯଦି ଆମେ ଜୁଳି ଜୁଳିଆ ପକାଇ ନେବା ତାହେଲେ ସେ ଆଲୋକରେ ଆମେ ବହି ପଢ଼ିପାରିବା ନାହିଁ। ତେଣୁ ସେହିଭଳି ଭାବରେ ବର୍ତ୍ତମାନ ଏ କଳିଯୁଗରେ ଲୋକମାନେ ପାଷଣ୍ଡି ଅବସ୍ଥାରେ ଅଛନ୍ତି, ଭଗବାନ ଜାଣିପାରୁନାହାନ୍ତି। କିନ୍ତୁ ବର୍ତ୍ତମାନ ଯଦିଓ ସୁଯୋଗ ରହିଛି, ମହାପ୍ରଭୁ ଆସିଛନ୍ତି, ସେ ଏ ଯେଉଁ ସବୁ ପ୍ରକାର ମହାମନ୍ତ୍ରର ବିସ୍ତାର କରିଛନ୍ତି, ତେଣୁ ଏଇ ମହାମନ୍ତ୍ର ଯେଉଁମାନେ ଆଶ୍ରୟ ନେବେ ସେମାନେ ବେଦକୁ ଜାଣିପାରିବେ, ନହେଲେ ଅନ୍ୟ କେହି ଜାଣିପାରିବେ ନାହିଁ। ତେଣୁ ଆଜିକାଲି ଦେଖୁଛେ ବହୁତ ପ୍ରକାର ତଥାଗତ ଭଗବତ ଗୀତା ଭାଗବତ ବା ଅନ୍ୟାନ୍ୟ ସବୁ ବୈଦିକ ଗ୍ରନ୍ଥ ସବୁ ରହିଛି, ତା'ର ସବୁ ଟୀକା ସବୁ ରହିଛି, ବହୁତ ପ୍ରକାର ଟୀକା ରହିଛି ଭଗବତ ଗୀତାରେ, ବହୁତ ଭାଷ୍ୟ ରହିଛି। ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ବାସ୍ତବ ଜଗତକୁ, ସେ ସମୟରେ ତାଙ୍କର ଭଗବତ ଗୀତା ନଥିଲା, ତାଙ୍କର ଭଗବତ ଗୀତା ପାଣ୍ଡୁଲିପିଟି ହଜିଯାଇଥିଲା, ତେଣୁ ସେ ନେଇଥିଲେ ଡକ୍ଟର ରାଧାକୃଷ୍ଣ, ସର୍ବପଲ୍ଲୀ ରାଧାକୃଷ୍ଣ, ସେ ଜଣେ ବହୁତ ବଡ଼ ଫିଲୋସଫର, ତାଙ୍କର ଭଗବତ ଗୀତାକୁ ନେଇକି ଯାଇଥିଲେ ସେ ପାଶ୍ଚାତ୍ୟ ଜଗତକୁ। ତାଙ୍କର ଯେଉଁ ନିଜେ ଭାଗବତଙ୍କର ଯେଉଁ ଭାଷ୍ୟ ଦେଇଛନ୍ତି ପ୍ରଥମ ସ୍କନ୍ଧ, ଏଇ 3 ଖଣ୍ଡ ବହିକୁ ନେଇକି ଯାଇଥିଲେ, 500 ନା କେତେ ନେଇକି ଯାଇଥିଲେ ଖଣ୍ଡ ବହି, ଏଇ ପ୍ରଥମ ସ୍କନ୍ଧଟି 3 ଭାଗରେ ସେ ପ୍ରିଣ୍ଟିଂ କରିଥିଲେ, ତାକୁ ନେଇକି ଯାଇଥିଲେ। ତେଣୁ ଯେତେବେଳେ ସେ କ୍ଲାସ୍ ଦେଉଥିଲେ, ଭାଗବତ କ୍ଲାସ୍ ତ ନିଜ ବହି ଦେଉଥିଲେ, କିନ୍ତୁ ଭଗବତ ଗୀତା ଯେତେବେଳେ କହୁଥିଲେ ସେତେବେଳେ ସେଇ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଗୀତାକୁ ସେ କହୁଥିଲେ, କାରଣ ଇଂରାଜୀରେ ପ୍ରାୟ ବେଶୀ ନଥିଲା ଭଗବତ ଗୀତାର ଭାଷ୍ୟ। କିନ୍ତୁ ସେଥିରେ ମଧ୍ୟ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଯେହେତୁ ସେ ଗୋଟେ ଠିକ୍ ପରମ୍ପରାରେ ଆସୁନାହାନ୍ତି, ତେଣୁ ସେ ଠିକ୍ ଭାବରେ ବୁଝିପାରିନାହାନ୍ତି ଶାସ୍ତ୍ରକୁ, ଗୀତାକୁ। ତେଣୁ ଭଗବତ ଗୀତା 9ମ ଅଧ୍ୟାୟ ଅନ୍ତିମ ଶ୍ଳୋକ ଯେଉଁ ରହିଛି 34 ଶ୍ଳୋକରେ, ଭଗବାନ ସବୁଠାରୁ ଗୃହତ୍ତମ ଜ୍ଞାନ ଦେଇଛନ୍ତି, ମନ୍ମନା ଭବ ମଦ ଭକ୍ତୋ ମଦ ଜାଜି ମାଂ ନମସ୍କୁରୁ ମାମେ ବ୍ୟସ୍ୟସି ଯୁକ୍ତୈବ ମହାତ୍ମାନଂ ମତ୍ପରାୟଣ। ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ, ଭଗବାନ ଏଇଟାକୁ 2 ଥର କହିଛନ୍ତି, ଟିକେ ବଦଳେଇକିରି କହିଛନ୍ତି, କିନ୍ତୁ ମନ୍ମନା ଭବ ମଦ ଭକ୍ତୋ ମଦ ଜାଜି ମାଂ ନମସ୍କୁରୁ, ଏ 4ଟି ସମାନ ରହିଛି, ସବୁଥିରେ 2ଟି ଆଗରେ ସମାନ ରହିଛି। ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ଭଗବାନ ଦେଇଛନ୍ତି। କିନ୍ତୁ ଏଇ ଶ୍ଳୋକର ଭାଷ୍ୟରେ ଡକ୍ଟର ରାଧାକୃଷ୍ଣ କ'ଣ କହିଛନ୍ତି ନା ମାଂ ନମସ୍କୁରୁ କହିଲେ ଭଗବାନଙ୍କୁ ନୁହଁ, ତାଙ୍କ ଭିତରେ ଯେଉଁ ରହିଛନ୍ତି ଭଗବାନ ତାଙ୍କୁ ନମସ୍କାର କରିବା ପାଇଁ ସେ କହିଛନ୍ତି। ତେଣୁ ଭଗବାନ ଶରୀର ଏବଂ ତାଙ୍କ ଭିତରେ ତଫାତ୍, ଦେହ ଭିତରେ ତଫାତ୍ ରହିଛି ସେ କହିଛନ୍ତି। ତେଣୁ ଯେଉଁମାନେ ଠିକ୍ ପରମ୍ପରାରେ ନ ଆସିବେ ସେମାନେ ଭଗବତ ଗୀତାକୁ ବୁଝିପାରିବେ ନାହିଁ, ସେଇଥିପାଇଁ ଭଗବାନ ଭଗବତ ଗୀତାରେ ପରମ୍ପରା ବିଷୟରେ କହିଛନ୍ତି 4ଥ ଅଧ୍ୟାୟରେ। ଆମେ କେମିତି ଭଗବତ ଗୀତା ଜାଣିବା ନା ଏବଂ ପରମ୍ପରା ପ୍ରାପ୍ତ, ପରମ୍ପରାରେ ତୁମେ ଆସିବାକୁ ପଡ଼ିବ, ପରମ୍ପରାରେ ନ ଆସିଲେ ତୁମେ ଶାସ୍ତ୍ରକୁ ବୁଝିପାରିବ ନାହିଁ। ନୂଆ ବେଦ କଳ ଜାଣା ଲୋକମାନେ ବୁଝିପାରିବେ ନାହିଁ, ପାଷଣ୍ଡି ହେଇଯାଇଛନ୍ତି ସବୁ, ଜାଣିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଯେଉଁ ବର୍ତ୍ତମାନ ସପ୍ତମମାନଙ୍କର ସମୟ ଚାଲିଛି, ଏ ବୈବସ୍ୱତମାନଙ୍କର ସମୟ, ଏ 28ତମ ଦ୍ୱାପର ପରେ କଳି ଆସିଛି, ଏବଂ କଳିଯୁଗରେ ଏଇ ଯେଉଁ 15,000 ବର୍ଷ, ଦ୍ୱାପରର 5,000 ଏବଂ କଳିଯୁଗର 10,000 ବର୍ଷ, ଏଇ 15,000 ବର୍ଷ କୁହାଯାଉଛି ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଛି। ତେଣୁ ଏଇ ସମୟରେ ଯେଉଁମାନେ ଏଇ ଯେଉଁ ଭାଗବତମର ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ବତିଶ ଶ୍ଳୋକରେ ଯେଉଁ କଥା କହିଛନ୍ତି ନବଯୋଗେନ୍ଦ୍ର ରାଜା ନିମିଙ୍କୁ, ଯେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗୁ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ ଯଦି ସୁମେଦଶ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ଯେ ଭଗବାନ କିଏ କଳିଯୁଗରେ, କଳିଯୁଗରେ ଭଗବାନ ହେଉଛନ୍ତି ସିଏ ଯେ କୃଷ୍ଣ ବର୍ଣ୍ଣ, ଯାହାଙ୍କର ଜୁହାରୁ ସବୁବେଳେ କୃଷ୍ଣ 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 ଉଚ୍ଚାରିତ ହେଉଥିବ, ଏବଂ ତୁଷା କୃଷ୍ଣ ତାଙ୍କର ଶରୀର ରଙ୍ଗ ହେଉଛି ଅକୃଷ୍ଣ, ଭଗବାନ ଚାରୋଟି ରଙ୍ଗରେ ଆସନ୍ତି, ଶୁକ୍ଳ ରକ୍ତ ହସ୍ତତା ପିତ ଇଦାନୀ କୃଷ୍ଣତା ଗତା ଭାଗବତମ ଦଶମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଗର୍ଗମୁନି ଯେତେବେଳେ ଭଗବାନଙ୍କର ନାମକରଣ କରିଛନ୍ତି, ଶହେ ଦିନ ହେଇଛି ଭଗବାନଙ୍କର ନାମକରଣ ହେଇନଥିଲା, ତେଣୁ ବସୁଦେବ ତାଙ୍କୁ ପ୍ରେରଣ କରିଥିଲେ ଗର୍ଗାଚାର୍ଯ୍ୟଙ୍କୁ, ତେଣୁ ଗର୍ଗାଚାର୍ଯ୍ୟ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ, ସେତେବେଳେ ଜାଣୁଛନ୍ତି ଏ ସ୍ୱୟଂ ଭଗବାନ, ତେଣୁ ସେ କହୁଛନ୍ତି ଆସନ ବର୍ଣ୍ଣାସ୍ତ ହୋଇଅସ୍ୟ ଗୁଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତ ଶତାପିତ ଇଦାନୀ କୃଷ୍ଣତାଙ୍ଗତା, ଇଏ ଭଗବାନ ବୋଲି ସେ କହିଲେନି ନନ୍ଦ ମହାରାଜଙ୍କୁ, କାହିଁକି ନନ୍ଦ ମହାରାଜଙ୍କର ବାତ୍ସଳ ପ୍ରେମ ଶିଥିଳ ହେଇଯିବ, ମାଧୁର୍ଯ୍ୟ ତା ଶିଥିଳ ହେଇଯିବ, ଐଶ୍ୱର୍ଯ୍ୟ ଜ୍ଞାନ କରିବେ, ତେଣୁ ସେ ଯଦିଓ ସେ ଭଗବାନ ବୋଲି କହିଛନ୍ତି, ପରୋକ୍ଷରେ କହିଛନ୍ତି, ଯାହାକି ନନ୍ଦ ମହାରାଜ ଭାବୁଛନ୍ତି ଯେ ମୋର ପୁଅ ସବୁ ଯୁଗରେ ଆସୁଛି, ସତ୍ୟ ଯୁଗରେ ସେ ଧଳାବର୍ଣ୍ଣରେ ଆସିଛି, ତ୍ରେତା ଯୁଗରେ ରକ୍ତ ବର୍ଣ୍ଣରେ ଆସିଛି, ଲାଲ ବର୍ଣ୍ଣରେ ଇଦାନୀ କୃଷ୍ଣ ତାଙ୍କ ତ ବର୍ତ୍ତମାନ ଏଇ ଯୁଗରେ ଆସିଛି, ସେ ଏଇ ଶ୍ୱାମ ବର୍ଣ୍ଣରେ ଆସିଛି, କଳିଯୁଗରେ ସେ ପୁଣି ପିତବର୍ଣ୍ଣରେ ଆସିବ, ଏଇଭଳି ଭାବେ ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, ସେ ଭଗବାନ ବୋଲି ଚିନ୍ତା କରିପାରୁନାହାନ୍ତି, ଗର୍ଗାଚାର୍ଯ୍ୟ ଏଇଭଳି କଥା କହୁଛନ୍ତି, ମଡ଼ ଦେଇକରି କହୁଛନ୍ତି, ପରୋକ୍ଷ ଭାବରେ କହୁଛନ୍ତି, କିଏ ତାଙ୍କୁ କହିବେ ଇଏ ଅତୀତରେ ସେ ଥିଲେ ବସୁଦେବଙ୍କର ପୁତ୍ର ଥିଲେ, ତେଣୁ ତାଙ୍କ ନାଁ ହେଉଛି ବାସୁଦେବ, ତେଣୁ ନନ୍ଦ ମହାରାଜ ଭାବୁଛନ୍ତି ମୋତେ କୋଉ କାଳରେ ସେ ବସୁଦେବଙ୍କର ପୁତ୍ର ଥିଲେ, କିନ୍ତୁ ସେ ଯେ ଏଇ ଜନ୍ମରେ ଭଗବାନ ବସୁଦେବଙ୍କର ପୁତ୍ର ସେ କଥା ସେ ଜାଣିପାରୁନାହାନ୍ତି, ତେଣୁ ଏଇଭଳି ଭାବରେ ଯେତେବେଳେ ନାମକରଣ କରୁଛନ୍ତି ଗର୍ଗାଚାର୍ଯ୍ୟ ମହାରାଜ ଗର୍ଗାଚାର୍ଯ୍ୟ ସେ କଥା କହୁଛନ୍ତି, ଭଗବାନଙ୍କ ଚାରୋଟି ବର୍ଣ୍ଣ ରହିଛି, ତେଣୁ କଳିଯୁଗରେ ଯେଉଁ ଭଗବାନ ଆସିବେ ତାଙ୍କର ବର୍ଣ୍ଣ କିଭଳି ନା ଅକୃଷ୍ଣ, ଆଉ ଯେଉଁ ତିନୋଟି ବର୍ଣ୍ଣ ରହିଛି କୃଷ୍ଣ ବର୍ଣ୍ଣ ତ ଆସିଯାଇଛନ୍ତି, ଆଉ ଅକୃଷ୍ଣ କାଳେ ତିନୋଟି ବର୍ଣ୍ଣ ରହିଛି, ଶୁକ୍ଳ ବର୍ଣ୍ଣ ହେବ, ପୀତ ବର୍ଣ୍ଣ ହେବ, ଏବଂ ଲାଲ ବର୍ଣ୍ଣ ହେବ, ରକ୍ତବର୍ଣ୍ଣ ମଧ୍ୟ ହେବ, ତାହେଲେ ଅକୃଷ୍ଣ କହିଲେ କଳିଯୁଗରେ କେବଳ ଗୌରବର୍ଣ୍ଣ ପୀତବର୍ଣ୍ଣ ଆସିବେ, ସିଏ ହେଉଛନ୍ତି ଭଗବାନଙ୍କର ଅବତାର, ତେଣୁ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦ ଯେ ଭଗବାନ ଆସିବେ ସେ ଏକୁଟି ଆସିବେନି, ତାଙ୍କର ଅଙ୍ଗ ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ନିତ୍ୟାନନ୍ଦ ପ୍ରଭୁ ଏବଂ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଉପାଙ୍ଗ ଏବଂ ଅନ୍ୟାନ୍ୟ ଯେଉଁ ଗଦାଧର ପଣ୍ଡିତ ଏବଂ ଶ୍ରୀବାସ ପଣ୍ଡିତ ଏମାନେ ସବୁ ତାଙ୍କର ଅସ୍ତ୍ର ପାର୍ଷଦ ଏମାନେ ସବୁ ଆସିବେ, ଏବଂ ଯେଉଁ ଭଗବାନ ଆସିବେ ତାଙ୍କର ଅସ୍ତ୍ର ହେଉଛି କ'ଣ ନା ଯଜ୍ଞ ହିଁ ସଂକୀର୍ତ୍ତନ, ଯଜ୍ଞ ସଂକୀର୍ତ୍ତନ ଯଜ୍ଞ ରୂପ ଯଜ୍ଞରେ ସେ ହେଉଛି ଅସ୍ତ୍ର ସେ ଧାରଣ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ଯଦନ୍ତି ହିଁ ସୁମେଧସ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ସଂକୀର୍ତ୍ତନ ଯଜ୍ଞ ଯୋଗଦାନ କରନ୍ତି, ତେଣୁ ଏଇ ଯେଉଁ ସମୟ ସରିଗଲା ପରେ ଲୋକମାନେ ବହୁତ ତାଙ୍କର ସମୟ ଆମ ଯେଉଁ କୁହାଯାଇଛି ସବୁ ନଷ୍ଟ ହେଇକା ଯାଉଛି, ଧର୍ମ ସତ୍ୟ ଶୌଚ କ୍ଷମା ଆୟୁଷ ବଳ ସ୍ମୃତି ଏ ଆଠଟି ଜିନିଷ ପ୍ରତିଦିନ ଅନୁଦିନ ପ୍ରତିଦିନ କମି କମିକା ଯାଉଛି, ତେଣୁ ଏଇ ଦଶ ହଜାର ବର୍ଷ ପରେ ଲୋକମାନେ ଏତେ ମ୍ଲେଚ୍ଛ ଅବସ୍ଥାରେ ଆସିବେ, ଲୋକମାନେ ଆଉ କଥା ଶୁଣିବା ପାଇଁ ନଥିବେ, ଆଜିକାଲି ବର୍ତ୍ତମାନ ଭାଗବତ କଥା ହେଉଛି ଲୋକମାନେ ଶୁଣୁଛନ୍ତି ସବୁ, କିନ୍ତୁ ସେ ସମୟରେ ସେତିକି ମଧ୍ୟ ଆଉ ନଥିବ, ଲୋକ ଶୁଣିପାରିବେ ନାହିଁ, ତାଙ୍କର ବୁଦ୍ଧି ଏତେ ନିମ୍ନ ସ୍ତରକୁ ଯାଇଥିବ, ତେଣୁ ଭଗବାନ ଆସିବେ କଳିଯୁଗର ଅନ୍ତିମରେ, ଭଗବାନ କଳିକି ରୂପରେ ଆସିବେ, ମେଛ ନିଭ ନିଧନେ କଳୟସି କରବାଳମ ଧୂମକେତୁ ମିବ କେଶବ ଧୀତ କଳିକି ଶରୀର, ଭଗବାନ କଳିକି ରୂପରେ ଆସିବେ ସମସ୍ତଙ୍କୁ ନାଶ କରିବେ, ଏବଂ କଳିଯୁଗର ପରେ ପୁଣି ସତ୍ୟଯୁଗ ସ୍ଥାପନ ହେବ, ଇଏ ହେଉଛି ଅଣତିରିଶତମ ସତ୍ୟଯୁଗ ଆସିବ, ତେଣୁ ଏଇଭଳି ଭାବରେ ପୁଣି ଏକସ୍ତରୀ ପର୍ଯ୍ୟନ୍ତ ଯୁଗ ଜୀବଯୁଗ ଚାଲିବ, ସତ୍ୟ ତ୍ରେତା ଦ୍ୱାପର କଳି ହେଇକରି ଏମିତି ଏକସ୍ତରୀ ଦିବ୍ୟଯୁଗ ସରିଲା ପରେ ପୁଣି ଆମର ଭବିଷ୍ୟତମାନଙ୍କର ସମୟ ସରିବ, ସେ ସମୟରେ ଗୋଟେ ଆଂଶିକ ପ୍ରଳୟ ହେବ, ପ୍ରଭୁପାଦ ମହାରାଜ କହୁଛନ୍ତି ଆଂଶିକ ପ୍ରଳୟ ହେବ, ତାପରେ ପୁଣି ଅଷ୍ଟମନୁ ଆସିବେ, ଅଷ୍ଟମନୁ ଯିଏ ବର୍ତ୍ତମାନ ରହିଛନ୍ତି ସୁତଳ ଲୋକରେ, ଯିଏ ବଳି ମହାରାଜ ସିଏ ହେବେ ଇନ୍ଦ୍ରସେନ ହେବେ, ସିଏ ହେବେ ଇନ୍ଦ୍ର ହେବେ ବଳି ମହାରାଜ, ଇଏ ଇନ୍ଦ୍ର ଯିଏ ଅଛନ୍ତି ପୁରନ୍ଦର ସେ ଛାଡ଼ିବେ ନାହିଁ, ଭଗବାନ ଜବରଦସ୍ତି ତାକୁ ଠୁ ନେଇକରି ବଳିକୁ ପ୍ରଦାନ କରିବେ, ଅଷ୍ଟମ ମନୁଙ୍କ ସମୟରେ ସେ ହେବେ ଅଷ୍ଟମ ମନୁ, ନବମ ମନୁ ଏଭଳି ପୁଣି ସାତ ଜଣ ମନୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ କିଏ ଇଏ ହେଲେ ଆମର ବୈବସ୍ୟ ଇଏ ହେଲେ କିଏ ବୈବସ୍ୟ ମନ ଗଲେ ତାପରେ ସବୁ ରୁଦ୍ର ଶ୍ରାବଣୀ ବ୍ରହ୍ମ ଶ୍ରାବଣୀ ଏମିତି ସବୁ ବିଭିନ୍ନ ପ୍ରକାର ସବୁ ସାତ ଜଣ ଆସିବେ ମନୁ ସବୁ ଆସିବେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ବ୍ୟବସ୍ଥାରେ ବ୍ରହ୍ମାଙ୍କର ଗୋଟେ ରାତ୍ରିରେ ସେ ସବୁକିଛି ପ୍ରଳୟ ହେଇଯାଉଛି, ସ୍ୱର୍ଗଲୋକରୁ ଆରମ୍ଭ କରି ମହତ୍ଲୋକ ପର୍ଯ୍ୟନ୍ତ ସ୍ୱର୍ଗଲୋକ ପର୍ଯ୍ୟନ୍ତ ପ୍ରଳୟ ହେଇଯାଉଛି। ତେଣୁ ମହତ୍ଲୋକର ଜନ ଭୃଗୁ ଆଦି ଋଷିମାନେ ସେମାନେ ଏତେ ଉତ୍ତାପ ଅନୁଭବ କରନ୍ତି, ସେମାନେ ଜନଲୋକକୁ ଯାଆନ୍ତି, ପୁଣି ଯେତେବେଳେ ଦିନ ହେଇଯାଏ ପୁଣି ସେମାନେ ତାଙ୍କ ଲୋକ ଆସନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମାଙ୍କର ଗୋଟେ ଦିନ ଗୋଟେ ରାତି ଏହିଭଳି ଭାବରେ ଚାଲିଛି। ଭଗବତ ଗୀତାରେ ସେ ଗୋଟେ ବର୍ଣ୍ଣନା କରାଯାଇଛି ଯେ ରାତ୍ରିରେ ସବୁ ଧ୍ୱଂସ ହେଇଯାଏ, ପୁଣି ସକାଳେ ହେଲେ ସେ ପୁଣି ସବୁ ସୃଷ୍ଟି କରନ୍ତି, ପୁଣି ସୃଷ୍ଟି ଚାଲେ ଏବଂ ପୁଣି ରାତି ହେଇଗଲେ ପୁଣି ଧ୍ୱଂସ ହେଇଯାଏ ଏଇଭଳି ଭାବରେ। କିନ୍ତୁ ଯେଉଁ ଭଗବତ ଗୀତା ଅଷ୍ଟମଧ୍ୟାୟରେ ଭଗବାନ କହୁଛନ୍ତି ଏଇଭଳି ଭାବରେ ଯଦିଓ ସବୁକିଛି ଧ୍ୱଂସ ହେଇ ଭୌତିକ ଜଗତ ଧ୍ୱଂସ ହେଉଛି, କିନ୍ତୁ ଆଉ ଗୋଟେ ପ୍ରକୃତି ଅଛି ଯେଉଁ ପ୍ରକୃତିରେ ଏସବୁ ସୃଷ୍ଟି ସ୍ଥିତି ପ୍ରଳୟ ଲାଗିକି ନଥାଏ। କ'ଣ ସେସବୁ? ତେଣୁ ଅଷ୍ଟମଧ୍ୟାୟରେ ଭଗବାନ କହୁଛନ୍ତି ଯେ ଅପରିମିତ ସ୍ତନ୍ୟାଂ ପ୍ରକୃତି ବିଧିମେ ପରାମ ନା ସରି, ସେ ଯେଉଁ ଏଇଭଳି ଭାବରେ ଯେଉଁ ରହୁଛି ପରସ୍ତସ୍ମାତ୍ ଭାବନ୍ୟ ବ୍ୟକ୍ତ ବ୍ୟକ୍ତା ସନାତନ ଯହ ସେ ସର୍ବେଶୁ ଭୂତେଷୁ ନଶ୍ୟୁନ ବିନଶ୍ୟତି। ଯଦିଓ ଏଇଭଳି ଭାବରେ ଏଇ ଯେଉଁ ଭୌତିକ ଜଗତର ସ୍ୱଭାବ ହେଉଛି ଏଇଭଳି ଭାବରେ ସୃଷ୍ଟି ହେବ, କିଛି କାଳ ରହିବ, ପୁଣି ଧ୍ୱଂସ ହେଇଯିବ, କିନ୍ତୁ ଆଉ ଗୋଟେ ପ୍ରକୃତି ରହିଛି ପରସ୍ତସ୍ମାତ୍ ଭାବନ୍ୟ ବ୍ୟକ୍ତ ବ୍ୟକ୍ତା ସନାତନ, ବ୍ୟକ୍ତ ଏବଂ ଅବ୍ୟକ୍ତ ଯାହା ସବୁ ରହିଛି ଆମେ ଦେଖୁଛେ ଆର ଉର୍ଦ୍ଧ୍ୱରେ ସେ ପରା ପ୍ରକୃତି ରହିଛି ଯେଉଁଠି ସନାତନ ଭାବରେ ସେ ରହିଛି। ଯଶ ନଶ୍ୟୁନ ବିନଶତି, ଏ ଭୌତିକ ଜଗତ ଧ୍ୱଂସ ହେଇଗଲେ ମଧ୍ୟ ତାର କିଛି ନଷ୍ଟ ହେବ ନାହିଁ। ବ୍ରହ୍ମାଙ୍କର ଯେତେବେଳେ 100 ବର୍ଷ ହେବ ଏ ଭୌତିକ ଜଗତ ସବୁ ଧ୍ୱଂସ ହେଇଯିବ। ସିଏ ହେଉଛି ଭଗବାନ ଯେଉଁ ରହିଛନ୍ତି କାରଣ ନବଶଳ ଜଳରେ ରହିଛନ୍ତି, ଭଗବାନ ଯେଉଁ ନିଶ୍ୱାସ ନେଉଛନ୍ତି ନିଶ୍ୱାସ ଛାଡ଼ୁଛନ୍ତି, ସେଇଥିରେ ଏଇ ଭୌତିକ ସୃଷ୍ଟି ହେଇ ବ୍ରହ୍ମା ସୃଷ୍ଟି ହେଇ ତାଙ୍କର 100 ବର୍ଷ ବିତିଯାଉଛି। ଯେ ସେଇ ଗଣିଶ୍ୱସିତ କାଳ ମଥାବଲମ୍ବ୍ୟ ଜୀବନ୍ତି ଲୋମ୍ବିଲଜା ଜଗଦଣ୍ଡ ନାଥା ବିଷ୍ଣୁର ମହାନ ସୟଜସ୍ୟ କଳା ବିଶେଷ ଗୋବିନ୍ଦ ମହାଦି ପୁରୁଷଙ୍କ ଭଜାମି। ସେହି କାରଣାନବ ଯେ ମହାବିଷ୍ଣୁଙ୍କର ଗୋଟେ ନିଶ୍ୱାସର ପରିମାଣ ବ୍ରହ୍ମାଙ୍କର 100 ଇୟର୍ସ, 432 କୋଟି ବର୍ଷ ହେଉଛି ତାଙ୍କର ଦିନ, ଏଇଭଳି ଭାବରେ ତାଙ୍କର ମାସ, ତାଙ୍କର ବର୍ଷ, ଏଇଭଳି ଭାବରେ 100 ବର୍ଷ ହେଲେ ବ୍ରହ୍ମାଙ୍କର ସମୟ ଯାଉଛି, ବ୍ରହ୍ମାଙ୍କର ଆୟୁଷ ସରିଯାଉଛି, ବ୍ରହ୍ମା ମୃତ୍ୟୁବରଣ କରୁଛନ୍ତି ଏବଂ ସେହି ସମୟ ପର୍ଯ୍ୟନ୍ତ ବିଷ୍ଣୁଙ୍କର ଗୋଟେ ନିଶ୍ୱାସର ପରିମାଣ ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଏଇଭଳି ଭାବରେ ଏଇ ଭୌତିକ ଜାଗା ଯେଉଁ ଧ୍ୱଂସ ହେଉଛି ଏଇ ଭୌତିକ ଜାଗା ତ ହେଉଛି ସେଇଭଳିଆ ଚାଲୁଛି, କିନ୍ତୁ ଆଠାରୁ ଯେଉଁ ଭଗବାନଙ୍କର ଚିତ୍ ଯେଉଁ ପ୍ରକୃତି ରହିଛି ଯେଉଁଟାକ ନଷ୍ଟ ହୁଏ ନାହିଁ, ଏ ଭୌତିକ ଜଗତ ଧ୍ୱଂସ ହେଇଗଲେ ମଧ୍ୟ ସେ ସେଇଭଳି ଭାବରେ ଅପରିବର୍ତ୍ତନ ରହିଥାଏ। ପରସ୍ତସ୍ମାତ୍ ଭାବନ୍ୟ ବ୍ୟକ୍ତ ବ୍ୟକ୍ତା ସନାତନ ଯଶ ସର୍ବେଶ ଭୂତେଷୁ ନଶ୍ୟୁନ ବିନଶ୍ୟତି, ସବୁକିଛି ଧ୍ୱଂସ ହେଇଗଲେ ମଧ୍ୟ ସେଇଟା ସେଇଭଳି ରହିଥାଏ, ତାର ଧ୍ୱଂସ ନଥାଏ। ତେଣୁ ପୁରୁଷ ସହ ପରପାଠ୍ୟ ଭକ୍ତ୍ୟା ଲଭ୍ୟ ସ୍ତୁନନ୍ୟା ଯଶାନ୍ତ ସ୍ଥାନ ଭୂତାନି ଯେନ ସର୍ବମ ଇଦମ୍ ତତମ। ପୁରୁଷ ସହ ସେ ଯେଉଁ ଧାମ ହେଉଛି କିଭଳି ନା ଅବ୍ୟକ୍ତ ଅକ୍ଷର ଇତ୍ୟୁକ୍ତ ତମହୌ ପରମାଙ୍ଗତି ଯଂ ପ୍ରାପ୍ୟ ନ ନିବର୍ତ୍ତନ୍ତେ ତଦ୍ଧାମ ପରମାଙ୍ଗମ। ଭଗବତ ଗୀତାର ଅଷ୍ଟମଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ହେ ଅର୍ଜୁନ, ଏ ଭୌତିକ ଜଗତ ଯେଉଁ ଧ୍ୱଂସ ହେଇଯାଉଛି ତମେ ଭାବୁଛ ସବୁକିଛି ଧ୍ୱଂସ ହେଇଯିବ, ନା ନା ଆଉ ଗୋଟିଏ ପ୍ରକୃତି ରହିଛି ଯେଉଁଟା ହେଉଛି ମୋର ଶ୍ରେଷ୍ଠ ଧାମ, ସେଠି ଏ ଭୌତିକ ଜଗତ ଧ୍ୱଂସ ହେଲେ ମଧ୍ୟ ସେଠି କିଛି ଧ୍ୱଂସ କିଏ ନଥାଏ, ସେଠି ତ କାଳ ନଥାଏ ଆଉ ଧ୍ୱଂସ କେମିତି ହେବ, ସେଠି ସବୁବେଳେ ନିତ୍ୟ ବର୍ତ୍ତମାନ କାଳ। ତେଣୁ ସିଏ ସେଠି ସବୁ ଅବ୍ୟକ୍ତ ଆମେ ଏଠି ଦେଖିପାରିବା ନାହିଁ ତାଙ୍କୁ, ସେ ଅକ୍ଷର ତାଙ୍କର କେବଳ ପତନ ନାହିଁ ଏବଂ ତମହଉ ପରମାଙ୍ଗତି ସେଠିକି ଯେଉଁମାନେ ଯିବେ ସେମାନେ ସେଇଟା ହେଉଛି ଶ୍ରେଷ୍ଠ ଗତି, ଆମର ଶ୍ରେଷ୍ଠ ଲକ୍ଷ୍ୟ ହେଉଛି ସେଇଟା। ଅର୍ଜୁନ ତମର ମଧ୍ୟ ଲକ୍ଷ୍ୟ ସେଇଟା ହେବା କଥା ତମହଉ ପରମାଙ୍ଗତି ଯଂ ପ୍ରାପ୍ୟ ନ ନିବର୍ତ୍ତନ୍ତେ, ଯେଉଁଟାକୁ ଆମେ ପାଇଲେ ଆଉ ଆମେ ଫେରିବାକୁ ପଡ଼ିବ ନାହିଁ, ସେଇଟା ହେଉଛି ମୋର ପରମ ଧାମ, ତମେ ସେଠିକି ଚାଲ, ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି ଅର୍ଜୁନକୁ। ତେଣୁ ସେଠି ଗଲେ କ'ଣ ହେବ ନା ପୁରୁଷ ସହ ପରପାଠ୍ୟ ଭକ୍ତ୍ୟା ଲଭ୍ୟ ସ୍ତୁନ ନେୟା ଯଶ୍ୟାନ୍ତ ସ୍ଥାନୀ ଭୂତାନି ଯେନ ସର୍ବମିଦମ୍ ତତମ। ସେଇ ଯେଉଁ ଭଗବାନ ପୁରୁଷ ରହିଛନ୍ତି ତାଙ୍କୁ ଯଦି ଆମେ ଭକ୍ତିରେ ତାଙ୍କର ଆରାଧନା କରିବା ତାହେଲେ ଆମେ ସେଇ ଧାମକୁ ପ୍ରାପ୍ତ ହୋଇପାରିବା, ସେଇଠାରୁ ସବୁକିଛି ଆସୁଛି। ତେଣୁ ଏଇ ଭୌତିକ ଜଗତ ଏଭଳି ଭାବରେ ସୃଷ୍ଟି ହେଇଛି, ଏ କାଳର ପ୍ରଭାବ ରହିଛି, ଏଇଟା ପ୍ରପଞ୍ଚ ବୋଲି କୁହାଯାଉଛି। ତେଣୁ ବ୍ରହ୍ମାଙ୍କର ଯେତେବେଳେ ଗୋଟେ ରାତ୍ରି ହେଇଯାଉଛି, ସେ ସବୁ ସ୍ୱୟଂ କରିଯାଉଛନ୍ତି, ସେସବୁରେ ଏତେ ସବୁ ଜିନିଷ ସବୁ ଧ୍ୱଂସ ହେଇଯାଉଛି, ସେତେବେଳେ ଶିବଜୀଙ୍କର କାର୍ଯ୍ୟ ଚାଲୁଛି। ଶିବଜୀଙ୍କ ଧ୍ୱଂସ, ସିଏ ହେଉଛନ୍ତି ପ୍ରଳୟ କର୍ତ୍ତା, ସିଏ ପ୍ରଳୟ କରୁଛନ୍ତି, ବ୍ରହ୍ମା ସୃଷ୍ଟି କରୁଛନ୍ତି, ଶିବ ଧ୍ୱଂସ କରୁଛନ୍ତି ଏବଂ ବିଷ୍ଣୁ ପାଳନ କରୁଛନ୍ତି। ପାଳନ କାର୍ଯ୍ୟଟା ସେଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବାନ ନିଜେ ଏଟାକୁ ଆଉ କାହାକୁ ଦାୟିତ୍ୱ ନ ଦେଇ ନିଜେ ସେ ଦାୟିତ୍ୱ ନେଉଛନ୍ତି ପାଳନ କରିବା। ପାଳନ କରିବା ସେଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସୃଷ୍ଟି କରିହେବ ବା ଧ୍ୱଂସ କରିହେବ, କିନ୍ତୁ ପାଳନ କରିବାଟା ଏତେ ସହଜ ନୁହେଁ। ତେଣୁ ଭଗବାନ ବିଷ୍ଣୁ ପାଳନ କରୁଛନ୍ତି, ସେଇଥିପାଇଁ ଯେ ରାଜା ଯିଏ ହେବେ ସେ ଲୋକମାନଙ୍କୁ ପାଳନ କରିବେ। ତେଣୁ ରାଜା ହେଉଛନ୍ତି ବିଷ୍ଣୁଙ୍କର ପ୍ରତିନିଧି। ଭଗବତ ଗୀତାରେ ଦଶମତାରେ ଭଗବାନ କହୁଛନ୍ତି ନରାଣାଞ୍ଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ସେ ହେଉଛନ୍ତି ରାଜା। କାହିଁକି ନା ରାଜା ସମସ୍ତଙ୍କୁ ପାଳନ କରି ପ୍ରଜାମାନଙ୍କୁ ପାଳନ କରିବେ। ଯେ ସେ ରାଜ୍ୟରେ ସୃଷ୍ଟି ଜନ୍ମ ହେଇଛନ୍ତି ସେମାନେ ହେଉଛନ୍ତି ପ୍ରଜା, ଖାଲି ମନୁଷ୍ୟମାନେ ପ୍ରଜା ତା ନୁହଁ, ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତେ ପ୍ରଜା। ତେଣୁ ରାଜାଙ୍କର ଦାୟିତ୍ୱ ହେଉଛି ସମସ୍ତଙ୍କର ପାଳନ କରିବେ, ସେଥିପାଇଁ ସେ ଭଗବାନ ବିଷ୍ଣୁଙ୍କର ପ୍ରତିନିଧି। କିନ୍ତୁ କଳିଯୁଗରେ ଯେହେତୁ ଧର୍ମର ଗ୍ଲାନି ହେଉଛି, ସେଥିପାଇଁ ରାଜତନ୍ତ୍ରଟି ନଷ୍ଟ ହୋଇକି ବର୍ତ୍ତମାନ ଗଣତନ୍ତ୍ର ଚାଲିଛି। ତେଣୁ ଗଣତନ୍ତ୍ରଟା ପ୍ରକୃତରେ ଶାସ୍ତ୍ର ଅନୁମୋଦିତ ଶାସନ ପଦ୍ଧତି ନୁହଁ। ଶାସନ ଶାସ୍ତ୍ର ଅନୁମୋଦିତ ଶାସନ ପଦ୍ଧତି ହେଉଛି ରାଜତନ୍ତ୍ର। ରାଜା ଯିଏ ହେବେ ସେ ଭଗବାନ ପ୍ରତିନିଧି, ସେ ପାଳନ କରିବେ, ସମସ୍ତେ ପାଳନ କରିବେ। ତେଣୁ ଏଇଭଳି ଭାବରେ ବ୍ରହ୍ମାଙ୍କର ଗୋଟେ ରାତିରେ ଯଦିଓ ସବୁକିଛି ଧ୍ୱଂସ ହୋଇଯାଉଛି, ପୁଣି ସକାଳ ହେଲେ ପୁଣି ସବୁ ସୃଷ୍ଟି କାର୍ଯ୍ୟ ଚାଲୁଛି। ଏଇଭଳି ଭାବରେ ଏ ଭୌତିକ ଜଗତ ଚାଲିଛି। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୌର ପ୍ରେମାନନ୍ଦୀ, ଜୟ ଶ୍ରୀ ପ୍ରଭୁପାଦ। ମନୁଙ୍କର ଯୋଉ ସାମ୍ରାଜ୍ୟ କୋଉଠି ରହୁଛନ୍ତି
ଆସିଲେ
ତାଙ୍କର ଉନ୍ନତ ଲୋକରେ ସେ ରହୁଛନ୍ତି ଆଉ, କିନ୍ତୁ ବର୍ତ୍ତମାନ ଯୋଉ ଭଗବାନ ଆସିଲେ ସେ ଏଇ ପୃଥିବୀରେ ଆସିଲେ ନା, କୃଷ୍ଣ ଆସିଲେ ନା,
ଆଜ୍ଞା
ବୈବ ସମାନ ଯୋଉ ଇଖୁଆକୁ ଆସିଲେ, ଇଖୁଆକୁ ବଂଶରେ ଆସନ୍ତି ଭଗବାନ ରାମଚନ୍ଦ୍ର ଆସିଲେ, ଏ ପୃଥିବୀରେ ସବୁ ରାଜା ହେଇଛନ୍ତି। ହଁ ବୈଷ୍ଣବମାନ ବୃଦ୍ଧ ଲୋକରେ କୋଉଠି ଏକ୍ଜାକ୍ଟ କହିପାରିବିନି। ତାଙ୍କର ହଁ ସେ ଉନ୍ନତ ଲୋକରେ ସେ ରହୁଛନ୍ତି ମନୁଜୀ ଆଉ। କିନ୍ତୁ ଏ ବିଭୂଷଣ ଯେ ବିଭୂଷଣଙ୍କ ପୁତ୍ର ବୈଭସତ ମନୁ, ତାଙ୍କର ପୁତ୍ର ଇଖାକୁ, ସେ ସବୁ ପୃଥିବୀରେ ସମ୍ରାଟ ହେଇଥିଲେ, ସେ ଭଗବାନ ରାମଚନ୍ଦ୍ର ଆସିଲେ ସବୁ।